ॐ नमो भगवते वासुदेवाय। श्रीमद् भगवत गीतार द्वितीय अध्याय सतुरी श्लोक आम गतकाली शुणुले। शांति क्यों व्यक्ति मैंने प्राप्त हमारे बा स्थितप्रज्ञ व्यक्तिर स्वरूप लक्षणटा कौन? तार स्वरूप लक्षण है आत्मार से तृप्ति। ତେଣୁ ବାହାରେ ଯେତେ ବିଷୟ ଜିନିଷ ତାର ହୃଦୟ ଭିତରକୁ ପ୍ରବେଶ କଲେ ସୁଦ୍ଧା ତଟସ୍ଥ ଲକ୍ଷଣ ଜଣେ ଜାଣିପାରିବେ ସେ ଶାନ୍ତିରେ ଅଛନ୍ତି, ସୁଖରେ ଅଛନ୍ତି, ଅର୍ଥ ଭକ୍ତି ସେ କରୁଛନ୍ତି। ଯୋଗୀ ଜ୍ଞାନୀମାନେ ସ୍ଥିତପ୍ରଜ୍ଞଙ୍କୁ ଅଲଗା ଅର୍ଥରେ ନେବେ, କିନ୍ତୁ ଆମର ଅର୍ଥ ସେୟା ନୁହେଁ। ଆମର ଯେଉଁ ରହିଲା ସାଧନ ଭକ୍ତି, ଭାବଭକ୍ତି, ପ୍ରେମ ଭକ୍ତି, ତିନିଟା ସ୍ତର ରହିଲା। ସାଧନ ଭକ୍ତିରେ ଭକ୍ତିରେ ଯେଉଁ ଲକ୍ଷଣ ରହିଲେ କ୍ଲେଶଗ୍ନି ଶୁଭଦା, ମାନେ ଆମେ ପୂର୍ବର ସଂସ୍କାର ବଶତଃ ବା ସ୍ୱଭାବ ବଶତଃ ବା ଆମର ସ୍ୱୀକୃତି ଏତେ କମ୍ ରହିଛି ଯେ ଆମେ ସାଧନ ସ୍ତରରେ ବି ଉପଲବ୍ଧି କରିପାରୁନି। ସାଧନ ଭକ୍ତିର ଜଣେ ଠିକ୍ ଠିକ୍ ସାଧନ କଲେ ତାକୁ ଦୁଇଟା ଜିନିଷ ଆସିବ, ସାଧନ ଭକ୍ତି ପରେ ଭାବଭକ୍ତି, ତାପରେ ହେଉଛି ପ୍ରେମ ଭକ୍ତି। ସାଧନ ଭକ୍ତିରେ ଦୁଇଟା ଲକ୍ଷଣ, ଭାବଭକ୍ତିରେ ଦୁଇଟା ଲକ୍ଷଣ, ପ୍ରେମ ଭକ୍ତିରେ ଦୁଇଟା ଲକ୍ଷଣ। କ୍ଲେଶଗ୍ନି ଶୁଭଦା ଯାହା ରହିଲା ସବୁ, ଅଲଗା କ'ଣ ରହିଲା, ମୁଖ୍ୟ ଲକ୍ଷ୍ୟ କ୍ରୋଧ, ଯାହା ସବୁ ରହିଲା ସେଗୁଡ଼ିକ ତିନୋଟି ସ୍ତରରେ ତାକୁ ଆଚାର୍ଯ୍ୟମାନେ ଟୀକାରେ ଜୀବକୁ ସମେତ ଆଚାର୍ଯ୍ୟମାନେ ରଚନା କରିଛନ୍ତି। ଭକ୍ତିରେ ଯେଉଁ ଛଅଟି ଲକ୍ଷଣ ରହିଲେ ଭକ୍ତି କଲେ କ'ଣ ଫଳ ମିଳିବ, ସାଧନ ଭକ୍ତି ସ୍ତରରେ ଦୁଇଟି ଚାଲି ଆସେ, କ୍ଲେଶଗ୍ନି ଆଉ ଶୁଭଦା। ସଂସାର ଦୁଃଖଟା ରହିବନି, ସାଂସାରିକ ଦୁଃଖରେ ଯେମିତି ଗୋଟେ ଦୁଃଖ ପୀଡ଼ିତ ହେଇକି ରହୁଛି ସେ ରହିବନି। ଅଶୁଭତା ତାର ସବୁ ମଙ୍ଗଳ ହବ, ଉଦୟ ତାର ସବୁ ସମସ୍ତ ସଦ୍ଗୁଣ, ସମସ୍ତ ମଙ୍ଗଳ ଉଦୟ ହେବ, କାରଣ ସେ ଭଗବାନଙ୍କର ଭଜନ କରୁ ସାଧନ କରୁଛି ନା। ଆମେ ଯଦି ସାଧନ ନ କରିବା ଆମେ ତ ଦୁଇଟା ଉପଲବ୍ଧି କରିପାରିବାନି। ଆଉ ଜଣେ ଭାବଭକ୍ତି ପ୍ରେମଭକ୍ତି ସ୍ତରରେ ବି ତାର ଦୁଃଖ ଅନୁଭବ କରୁଛି, ସେଇଟାକୁ ସେଇଟା କର୍ମଫଳ ନୁହେଁ, ସେଇଟା ଭଗବତ ଇଚ୍ଛା, ଭଗବାନ ତାକୁ ଦଉଛନ୍ତି। ତାକୁ ଆଚାର୍ଯ୍ୟମାନେ ଲଗେଇଲେ ଏକାଦଶ କୁନ୍ଦରେ, ଯଶ ମନୋଗ୍ରହ ଆମେ ହରେଇ ତଦ୍ଧନ ସନେଇ, ଜୀବକ ସ୍ୱାମୀ ସେଠି ଲଗାଉଛନ୍ତି ତାଙ୍କୁ ନେଇକି। ଭକ୍ତି ଭଗବାନଙ୍କର ସ୍ୱରୂପ ତିନା, ତୁମେ ଭକ୍ତିକୁ ସନ୍ଦେହ କେମିତି କରିବ, ପ୍ରୋସେସ୍ଟାକୁ ସନ୍ଦେହ କେମିତି କରୁଛ? ଏଥିରେ କୌଣସି ତ ଜଡ଼ ଜିନିଷ ନାହିଁ, ଯଦି ଗୋଟେ ଔଷଧରେ ଗୋଟେ ଜଡ଼ ତୁମ ରୋଗକୁ ଅନୁମାନ କରିକି ଦିଆଯାଉଛି, ଯଦି ତୁମ ଶରୀରର ସ୍ୱଭାବ ହିସାବରେ ଯଦି ଔଷଧରେ ଲାଗିଗଲେ ତ ସେଇଟା କାମ କରିବ, ନହେଲେ କାମ କରିବନି। ଔଷଧୀୟ ଗୁଣ ରହିଲେ ବି ତୁମ ଶରୀର ସ୍ୱଭାବଟା ଅଲଗା ହେଇଯାଇଛି, ତୁମର କଫ ଶରୀର, ବାତ ଶରୀର, ପିତ୍ତ ଶରୀର ସେଇଟା ଲାଗିପାରିବନି। କିନ୍ତୁ ଭକ୍ତି ସେମିତି ନୁହନ୍ତି, ଭକ୍ତି ମଙ୍ଗଳମୟ, ତାକୁ ଯିଏ ହିଁ ଆଚରଣ କରିବ ତାକୁ ପବିତ୍ର କରିବେ। ତେଣୁ ଆମେ ଯଦି ଶାସ୍ତ୍ରକୁ ଠିକ୍ ସେ ତର୍ଜମା କରିବା ବା ପ୍ରାର୍ଥନା କରିବା, ଦେଖିପାରିବା ଯେ କ୍ଲେଶଗ୍ନି ଶୁଭଦାଟା ସାଧନ ଭକ୍ତି ସ୍ତରରେ ବି ଚାଲି ଆସେ। ଜଣେ ସାଧନ କଲେ ଠିକ୍ ଠିକ୍ ସେ ତାର ଆଉ ଏତେ ଦୁଃଖ ରହିବନି। ଏତେ ଗୋଟେ କ'ଣ ମଣିଷ ସବୁବେଳେ ଗୋଟେ ଘାଣ୍ଟି ଗୋଳେଇ ଯାଉ ଓଡ଼ିଆରେ କୁହାଯାଏ ନା, ଏତେ ଚିନ୍ତା ଏତେ ଇସୁ ରହିବନି, କାରଣ ଏଥିରେ ବୁଝିବାକୁ ପଡ଼ି ତାର ସାଧନ କରୁନି, ତାର ଅଲଗା କାମନା ଗୁଡ଼ିକ ପ୍ରଚୁର ବଳବତୀ ହେଇକି ରହିଛି। ସେଥିପାଇଁ ସେ କାମନାଟାକୁ ପୂର୍ତ୍ତି କରିବା ପାଇଁ ସେ ଭଜନ ସାଧନ କଲେ ବି କ'ଣ ହବ, ତାର ଚିତ୍ତବୃତ୍ତିଟା କାମନା ପାଖରେ ରହିଛି। ଚିତ୍ତବୃତ୍ତି ଯେତେବେଳେ କାମନା ପାଖରେ ରହିଲା, କାମନା ପାଖରେ ଆମେ ଚିତ୍ତବୃତ୍ତି ରହିଲା, ସାଧନଟା କରୁଛେ ଗୋଟେ ମନକୁ ନେଇକି ଗୋଟେ ସମୟକୁ ଖାଲି ଆଡଜଷ୍ଟମେଣ୍ଟ କରିବା ପାଇଁ, ଏଇଟା ମୋର ଧର୍ମ, ଏଇଟା ମୋତେ କରିବା ଦରକାର, ମନଟାକୁ ବୁଝେଇକି କରାଯାଉଛି, ମନର ରୁଚି ହିସାବରେ କରାଯାଉନି, ସରି ଆସକ୍ତି ଚିତ୍ତବୃତ୍ତିର ଆସକ୍ତି ହିସାବରେ ଭଜନ କରାଯାଉନି। ଭକ୍ତି ଠାକୁର ସେ କହିଲା ମନ ଯାଉଥିବ ଗୋଟେ ଆଡ଼େ, ଭକ୍ତି କରିବାକୁ ଇଚ୍ଛା ହଉଥିବ, କାରଣ ଚିତ୍ତବୃତ୍ତିଟା ରହିଛି କୁଆଡ଼େ, ଆସକ୍ତି ଆଡ଼େ, ଏଇଟା କ'ଣ କରିବାକୁ ପଡ଼ୁଛି, ଗୋଟେ ଭୟରେ କରିବାକୁ ପଡ଼ୁଛି, ଏଇଟା ଧର୍ମଟା ମୁଁ ନ କଲେ ମୋର ଅସୁବିଧା ହବ, ରୁଚି ନାହିଁ। ସେଥିପାଇଁ ଆମେ ସାଧାରଣ ଭକ୍ତି ସ୍ତର ବି ଉପଲବ୍ଧି କରିପାରୁନି ଯେ ଏତେ କେତେ ମଙ୍ଗଳମୟ, କେତେ କ୍ଲେଶ ହାରିଣୀ, ଭକ୍ତିର ଏଇଟା ସ୍ୱାଭାବିକ ଗୁଣ ନା। ତେଣୁ ଆଚାର୍ଯ୍ୟମାନେ ସେଇଟା ଗତକାଲି ଶୁଣୁଥିଲେ, ଜଣେ ସ୍ଥିତପ୍ରଜ୍ଞ ବ୍ୟକ୍ତି କେମିତି ଭକ୍ତ ନହେଲେ ସ୍ଥିତପ୍ରଜ୍ଞ ହେଇପାରିବନି। ଆପୂର୍ଯ୍ୟମାଣ ଅଚଳମ ପ୍ରତିଷ୍ଠମ ସମୁଦ୍ର ମାପ ପ୍ରବିଶ୍ୟନ୍ତି ଯଦବତ୍, ସମୁଦ୍ର ଭିତରେ କେତେ ଧାରାର କେତେ ନଦୀ ପ୍ରଭାବିତ ହେଉଛନ୍ତି, ପ୍ରବେଶ କରୁଛନ୍ତି, ସେ ଉଦ୍ବେଳିତ ହେଉନାହାନ୍ତି। ହୃଦୟ ଭିତରେ କେତେ କାମନା ଆସିବ, ବହୁତ କିଛି କାମନା ଉଦିତ ହେଲେ ବି ଯେ ବିଚଳିତ ହୁଅନ୍ତି ନା, ସେ ହେଉଛନ୍ତି ସ୍ଥିତ ପ୍ରଜ୍ଞା। କାମନାଟା ଯଦି ତୁମେ ଶୂନ୍ୟ ହେଇଯିବ ତୁମେ ଭାବନି, କାମନା ତୁମର ଚିତ୍ତବୃତ୍ତିକୁ ଅଧିକାର ନ କରୁ, କିନ୍ତୁ ସେ ଆସିବ। ତୁମେ ଜଗତରେ ଥିଲା ପର୍ଯ୍ୟନ୍ତ କାମନା କିଛି ଆସିବ, ଜଗତଟା ଅଛି ଆଉ। ପ୍ରାରବ୍ଧ ଯେତେବେଳେ ଜୀବ ଗୋସ୍ୱାମୀ ନା ଚକ୍ରପତି ଲେଖୁଛନ୍ତି ବୋଧେ, ସବନାୟ କଳ୍ପତେ, ସେ ଶ୍ଳୋକରେ ଲେଖୁଛନ୍ତି। ଜୀବ ଗୋସ୍ୱାମୀଙ୍କର ଗୋଟିଏ କଥା ରହିଲା ବେଳକୁ ତାଙ୍କର ଗୋଟେ କଥା, ମାନେ ଦିଣାଚାର୍ଯ୍ୟ ଠିକ, ତାଙ୍କ ଭାବଟା ଅଲଗା, ତାଙ୍କର ଇଏ କେବେ ମାନିବେନି। ଚକ୍ରପତିଙ୍କର ପୁରା ହେଲା ଶ୍ରେଷ୍ଠ ଜିନିଷ ଭକ୍ତି, ଏମିତିକା ସମସ୍ତଙ୍କୁ ପବିତ୍ର କରିବ। ଜୀବ ଗୋସ୍ୱାମୀ କହିଲେ ସୋପଚଟା ଚଣ୍ଡାଳଟା, ଯେଉଁ କୁକୁର ଯାହା କୁହନ୍ତି କୁକୁର ସୋପଚ, କୁକୁରକୁ ଯିଏ ମାରିକି ଖାଆନ୍ତି ମାଂସ ଭୋଜନ କରି, ସିଏ କ'ଣ କରିବ? ଯଜ୍ଞ ହରିନାମ କଲେ ସବନାୟ କଳ୍ପତେ, ଯେଉଁ ଭାଗବତର ଶ୍ଳୋକକୁ ନେଲେ ସେ ଯଜ୍ଞ କରିବା ପାଇଁ ଯୋଗ୍ୟ ବିବେଚିତ ହେଇଯିବ, ସେ ବ୍ରାହ୍ମଣତ୍ଵ ପ୍ରାପ୍ତ ହେବ। ଆରେ ବ୍ରାହ୍ମଣତ୍ଵ କେମିତି ପ୍ରାପ୍ତ ହେବ? ନା ଭକ୍ତି ଦ୍ୱାରା। ସେଠି ଜୀବ ଗୋସ୍ୱାମୀ ଲେଖିଲେ ତାହେଲେ ତାର କୁସଂସ୍କାର ରହିଛି, ତାର ଆଚରଣ ଠିକ ନାହିଁ। ହଁ, ସେ ଯଜ୍ଞଟା ନ କରିପାରେ, କିନ୍ତୁ ପରବର୍ତ୍ତୀ ଜନ୍ମରେ ସେ ଯଜ୍ଞ କରିବ, ସେ ବ୍ରାହ୍ମଣ ହେଇଯିବ, ଭକ୍ତି ପାଇଗଲା ନା। ତ ଏବେ ତାର ସଂସ୍କାର ନାହିଁ ବା ନିଚ କୂଳରେ ସେ ଯଜ୍ଞ ଆଦି କର୍ମ କରୁନି, କିନ୍ତୁ ପରବର୍ତ୍ତୀ ଜନ୍ମରେ ସେଟା କରିବ, ସେ ଯୋଗ୍ୟ ହେଇଯାଇଛି ଭକ୍ତି ଦ୍ୱାରା। ଚକ୍ରପତି ସେଟାକୁ କହିଲେ, ଚକ୍ରପତି ତାଙ୍କର ତ ପୁରା କାଟି ବୁଡ଼େଇ ଦେବେ ନା, ସେ ପୁରା କାଟି ବୁଡ଼େଇ ଦେବେ ନାଇଁ। ଭକ୍ତି ଏତେ ମହାନ, ସବୁକିଛି କରିଦେଇ ପାରିବେ ସେ, ଆଉ ସେ କାହିଁକି ଯଜ୍ଞ କରିବେ? ଚକ୍ରପତି କହୁଛନ୍ତି ସେଟା ତ କର୍ମ ଜିନିଷଟା, କର୍ମକାଣ୍ଡଟା, ସେ କାହିଁ ଯଜ୍ଞ କରିବାକୁ ଆସକ୍ତି ହେବେ? ସେ ତ ଭକ୍ତି ଦ୍ୱାରା ସୁଧି ତାଙ୍କ ଅନ୍ତଃକରଣ ହେଇଗଲାଣି, ତାଙ୍କୁ ଦରକାର ନାହିଁ କିଛି, କିନ୍ତୁ ସେ ଯୋଗ୍ୟ। ସେଠି ସେ ପ୍ରଶ୍ନ ଉଠୁଛନ୍ତି, ତାହେଲେ ଭକ୍ତି ଯଦି ଏତେ ମହାନ, ପ୍ରାରବ୍ଧ ନାଶ କରିଦେବ, ତାହେଲେ ମଣିଷର ସ୍ୱରଟା ମରୁଛି, ଆମେ ମରୁନେ କାହିଁକି? ତାହେଲେ ସେ ସବୁ ଆଚାର୍ଯ୍ୟମାନଙ୍କ ସବୁ ଆଖି ଖୋଲି ଦେଇଛନ୍ତି ନା ଭକ୍ତିର ମହିମା, ଆମେ ସବୁ କ'ଣ କରିବା? ଆମର ପିତାମାତା ସେଭଳି, ଆମର ସଂସ୍କାର ପୂର୍ବଜ ପୂର୍ବର ସ୍ୱୀକୃତି ସେତେ ପ୍ରବଳ ନାହିଁ ବୋଲି ଆମର ସ୍ୱାଭାବିକ ସେ ବୃତ୍ତିଟା ଆମେ ପ୍ରାପ୍ତ ହେଇପାରୁନେ, କିନ୍ତୁ ମହାନ ଜିନିଷ ନା। ସ୍ୱରଟା ତ ପ୍ରାରବ୍ଧ ଯଦି ଆମର ନାହିଁ, ତାହେଲେ ହରିନାମ କଲେ ପ୍ରାରବ୍ଧ ପଳେଇବ, ତାହେଲେ ପ୍ରାରବ୍ଧ ପଳେଇଲା ମାନେ ସ୍ୱର ପଳେଇବ, ସ୍ୱରଟା ତ ମିଳିଛି ପ୍ରାରବ୍ଧ ପାଇଁ ନା, ତାଙ୍କ ଯୁକ୍ତି ସେ ଉଠେଇ ଦେଉଛନ୍ତି। ପୂର୍ବର କର୍ମଫଳ ଯୋଗୁଁ ସ୍ୱର ଧରିବାକୁ ପଡ଼େ, ସେଟା ହେଲା ଜନ୍ମ, କର୍ମଫଳ ସରିଗଲେ ସେଟା ହେଲା ମୃତ୍ୟୁ। ଏଟା ତ ଦୁଇଟା ଜିନିଷ ନା, ଜନ୍ମ କାହିଁକି ଜଣ ହେଉଛି, ତାର ପ୍ରାରବ୍ଧଟା ରହିଛି କର୍ମଫଳ ପାଇଁ ସେ ଜନ୍ମ ହେଉଛି, ମୃତ୍ୟୁ କ'ଣ କର୍ମଫଳଟା ସରିଯିବା। ତାହେଲେ ସେ କହୁଛନ୍ତି ଯଦି ଜଣେ ହରିନାମ କରିକି ପ୍ରାରବ୍ଧ ଚାଲିଗଲା ତାର, ତାହେଲେ ତା ମୃତ୍ୟୁ ହେଇଯିବ, ସେ ଭକ୍ତି କରୁଛି ନା। କହିଲେ ନାହିଁ, ସେମାନେ ସମାଧାନ ଦେଉଛନ୍ତି, ଭକ୍ତିରେ ଯେଉଁ ଆନୁଷ୍ଠାନିକ କର୍ମ ଗୁଡ଼ାକ ରହିଲା, ଅଲଗା ଯେଉଁ ଜିନିଷ ଗୁଡ଼ାକ ସେ କରୁଛି ନା, ସେଥିପାଇଁ ତାକୁ ସ୍ୱର ରଖିବାକୁ ପଡୁଛି, ତା ସ୍ୱର ଥିଲେ ବି ସେ ଜୀବନ ମୁକ୍ତ। ଅଲଗା କର୍ମ କ'ଣ କରୁଛି? ଯେଉଁ ଭଗବାନଙ୍କର ସେବା କରିବ, ଧନ ଆଣିବ, ଯାହା ସବୁ କାର୍ଯ୍ୟ ସେ କରୁଛି, ସେଥିପାଇଁ ସ୍ୱରଟା ଆବଶ୍ୟକ ରହିଛି, ମାନେ ସ୍ୱର ତାର ନାହିଁ, ସେ ଜନ୍ମ ସ୍ୱର ପ୍ରାପ୍ତ, ସେ ତାକୁ ଜୀବନ ମୁକ୍ତ। ଆଉ କାହିଁକି ଗୁରୁଙ୍କର ଯେଉଁ ଗୁରୁଙ୍କର ସମାଧି ତାଙ୍କ ସ୍ୱରକୁ ସବୁ କାହିଁକି, ଯେମିତି ରାମଚନ୍ଦ୍ରଙ୍କ ସ୍ୱରକୁ ଏବେ ସୁଦ୍ଧା ଚନ୍ଦନ ଲିପିକି ରଖାଯାଇଛି, କାହିଁକି ରଖାଯାଇଛି? ଜୀବନ ମୁକ୍ତ ସବୁ ଇହ ଯଶ୍ୟ ହରିଦାସ କର୍ମଣା ମନସା ଆଗିରା କହୁଛନ୍ତି ନା, ନିଖିଳେଶୁ ନିଖିଳେଶୁ ଅବ୍ୟବସ୍ଥା ଆସୁ, ଜୀବନ ମୁକ୍ତ ସବୁଚ୍ୟତେ କାୟ ମନ ବାକ୍ୟରେ ଯିଏ ସବୁବେଳେ ହରିଙ୍କ ଚିନ୍ତନ, ହରିଙ୍କ ସେବା, ହରିଙ୍କ ସୁଖ ଲାଗି ରହିଲେ ସେ ବଞ୍ଚିକି ବି ଜୀବନ ମୁକ୍ତ, ବଞ୍ଚିକି ସେ ମୁକ୍ତ ହେଇଯାଇଛି, ମୃତ୍ୟୁ ପରେ ମୁକ୍ତ ହୁଅନ୍ତି। କହିଲେ ନାହିଁ, ଜୀବିତ ହିସାବରେ ମୁକ୍ତ ଅଛନ୍ତି। ଚକ୍ରପତି ସେ କଥାଟା ସେ ରଚନା କଲେ, ତାର ଆନୁଷ୍ଠାନିକ ଅଲଗା କାର୍ଯ୍ୟ ପାଇଁ ସେ ତାର ସ୍ୱର ରହିଛି, କିନ୍ତୁ ସେ ମୁକ୍ତ, ଭକ୍ତି ପ୍ରାରବ୍ଧ ନାଶ କରିଦେବେ, ସେ କ୍ଲେଶ ସୁଭଦା। ଏ କଥାରେ ଆମର ପଡ଼ିଥିଲା ଯେ ଭକ୍ତ ନହେଲେ କେହି ସ୍ଥିତ ପ୍ରଜ୍ଞ ହେଇପାରିବେ ନାହିଁ। ପ୍ରଭୁ ଚେତନା କୃଷ୍ଣ ଚେତନା କୃଷ୍ଣ ଚେତନା ସବୁ ଲଗେଇ ଲଗେଇ ଲଗୁଛୁ। କାଲିର ଯେଉଁ ଆମେ ପାଠ କରୁଥିଲେ ପ୍ରଭୁ ଯେଉଁ ରଚନା କରିଛନ୍ତି ଭାଷ୍ୟରେ ସେଟା ଲେଖା ହେଇଛନ୍ତି, ବର୍ଷା କାଳରେ ପର୍ବତରୁ ଅସଂଖ୍ୟ ନଦୀ, ଏଠି ପର୍ବତରୁ ଯେତେବେଳେ ନଦୀ ଗୁଡ଼ିକ ଆସେ ତାର ବେଗଗୁଡ଼ା କେତେ ରୁହେ? ଏଠି ପର୍ବତ ସହିତ ନଦୀର ଆପୂର୍ଯ୍ୟ ମାନମ ଅଚଳମ ପ୍ରତିଷ୍ଠମ ସମୁଦ୍ରମ ଆପ ପ୍ରବିଶ୍ୟନ୍ତି ଯଦ୍ଭତ୍। ନଦୀମାନେ କେବେ ଗୋଟେ ସମତଳ ଅଞ୍ଚଳରୁ ବାହାରନ୍ତିନି, କେଉଁଠୁ ବାହାରନ୍ତି? ପାହାଡ଼ ପର୍ବତରୁ। ତ ପର୍ବତରୁ ଯେତେବେଳେ ଆସୁଛନ୍ତି ତାଙ୍କ ବେଗଟା କେତେ ରହୁଛି? ପ୍ରବଳ ବେଗ ରହୁଛି। ସେଭଳିଆ ଗୋଟେ ଜୀବ ହୃଦୟ ଭିତରେ କାମନା ସେଭଳି ପ୍ରବଳ ବେଗରେ ଆସୁଛି, ଆସିଲେ ବି ସମୁଦ୍ର କ'ଣ, ଯେତେ ବେଗରେ ଆସିଲେ ବି ସମୁଦ୍ର କ'ଣ କ୍ଷୋଭିତ ହେଉଛି? ସେଭଳି ଜୀବ ହୃଦୟରେ ଯେତେବେଳେ ରହୁଛି ସଂସାର ଭିତରେ, ସେ କେତେ କ'ଣ କ'ଣ ଦେଖିବ, ଏଇଟା ଭଲ ମନ୍ଦ ବିଷୟ ଜିନିଷ ଗୁଡ଼ିଏ ଦେଖିବ, କିନ୍ତୁ ତା ହୃଦୟ କେହି ବିଚଳିତ କରିପାରିବେ ନାହିଁ, ସେ କଥା ସେ କହୁଛନ୍ତି। ପର୍ବତର ଅସଂଖ୍ୟ ନଦୀ ପ୍ରବାହିତ ହୋଇ ସମୁଦ୍ରରେ ନିମଜ୍ଜିତ ହୁଏ, ବର୍ଷା କାଳରେ ବାଳିଧାରାର ସମୁଦ୍ର ନିପତିତ ହୁଏ, ଦୁଇଟା କଥା ଲେଖିଲି, ଦୁଇଟା କଥା ତୁମେ ଚିନ୍ତା କର। ଖରାଦିନରେ ସମୁଦ୍ରଟା କେତେ ବଡ଼ ଜାଗା, ଆମର ଏତିକି ବଡ଼ ଜାଗା ଭିତରେ ବର୍ଷା ହେଲେ ପାଣି କ'ଣ ହେଇଯାଉଛି, ପାଣି ଠୁଳା ହେଇଯାଉଛି। ତାହେଲେ ସମୁଦ୍ରରେ ବର୍ଷା ହେଉଛି, ପୁଣି ନଦୀ ଗୁଡ଼ିକ ଆସିକି ସମୁଦ୍ରରେ ପ୍ରବେଶ କରୁଛନ୍ତି, ତାହେଲେ ଜଳର ଜଳଟା ବଢ଼ିବା ଦରକାର। ଆଚ୍ଛା, ଯେଉଁମାନେ ସବୁ ଟିକେଟ ଜିନିଷ ସବୁ ଧରିଛନ୍ତି ନା, ଆମେ ଯେଉଁଠି ରହୁଛେ ଏଇଟା ଗୋଟେ କାମନାମୟ ଜାଗା, ଏଠି କାମନା ହବ ଦରକାର, ଆଉ ଶରୀରରେ ବି କିଛି କାମନା ଅଛି। ଦୁଇଟା ଜିନିଷ, ତୁମେ ଯେଉଁଠି ରହୁଛ ସେ ଭୂମିଟା, ଏଇଟା ରଜଭୂମି ନା, ଆମ ଭୂମିଟା ରଜଭୂମି, ଉପରକୁ ସାତ୍ତ୍ୱିକ ରହିଲା, ଏଠି ଆମ ରଜ, ଏଠି ରଜଗୁଣ ତମ ଗୁଣର ପ୍ରାଧାନ୍ୟଟା ପ୍ରଚୁର, ଆଉ ପ୍ରତ୍ୟେକ ଜିନିଷରେ ଗୋଟେ ରଜ ଜିନିଷ ରହିଛି, ଆଉ ରଜ ଜିନିଷ ରୁଚିକର, ସେଟା କ'ଣ ଇମିଡିଏଟ୍ ସୁଖଟା ଦେବ ରଜ ରଜଗୁଣଟା। ସତଗୁଣଟା କ'ଣ, ପରେ ସତଗୁଣ ଲକ୍ଷଣଟା ଲେଖାଲେ, ଆଗେ ହେଉଛି ଦୁଃଖ ପରେ ହେଉଛି ସୁଖ, ରଜଗୁଣର ଆଗେ ସୁଖ, ଏଥିପାଇଁ ରଜଗୁଣଟା ଭଲ ଲାଗିବ, ଇମିଡିଏଟ୍ ସୁଖଟା ସମସ୍ତଙ୍କର ଦରକାର, ତାତ୍କାଳିକ ସାଙ୍ଗ ସୁଖଟା ଦରକାର। ଆଉ ଏଇ ଭୂମିଟା ରଜ, ହୃଦୟ ଭିତରେ ବି କାମନା ରହିଛି, ସର ପାଇଁ ତ କିଛି କାମନା ଆସିବ, ସେଟା ସମୁଦ୍ରରେ ବର୍ଷା ହେଉଛି, ନଦୀ ବି ପ୍ରବଳ ବେଗରେ ସମୁଦ୍ରରୁ ଏ ସରି ପର୍ବତରୁ ଧାରା ଗୁଡ଼ିକ ଆସୁଛି, ବର୍ଷା ଧାରା ଗୁଡ଼ିକ ନଦୀରେ ସବୁ ସମୁଦ୍ର ମିଶୁଛି, କିନ୍ତୁ ସମୁଦ୍ର କିନ୍ତୁ ସମୁଦ୍ର ଗୁରୁଗାମ୍ଭୀର୍ଯ୍ୟ ବା ସ୍ଥିର ଭାବରେ କୌଣସି ବିପର୍ଯ୍ୟୟ ଘଟେ ନା। ସମୁଦ୍ର ସେ ଗୁରୁଗାମ୍ଭୀର୍ଯ୍ୟ କୁହନ୍ତି, ଗୁରୁ ଯେମିତି ଗାମ୍ଭୀର୍ଯ୍ୟ, ସମୁଦ୍ର ସେଭଳି ଗମ୍ଭୀର ହୋଇକି ରହିଥାଏ, ତାର କିଛି ପରିବର୍ତ୍ତନ ହୁଏ ନା, ତାର କିଛି ପରିବର୍ତ୍ତନ ହୁଏ ନା, ଉଦ୍ବଳିତ ସେ ହୁଏ ନା। ତାର ଯେଉଁ ସମୁଦ୍ର ତୁମେ ଯାଉନ ପୁରୀର ଦେଖିବ, ଖରାଦିନ ସେତିକି, ବର୍ଷା ଦିନ ସେତିକି, ଏବେ ସିନା ଏ ବମ୍ ଫମ୍ ଗୁଡ଼ା ଟେଷ୍ଟ କରୁଛନ୍ତି ବୋଲି ଏଗୁଡ଼ା ମାଡ଼ି ଆସୁଛି, ଏଗୁଡ଼ା ଯେତେ ସବୁ କ'ଣ ଏଇଟା କହୁଛ, ସେଟେଲାଇଟ୍ ନା କ'ଣ ଆମର ଟେଷ୍ଟିଂ ସବୁ କରାହେଉଛି, ଯେତେ ପ୍ରକାର କ୍ଷେପଣାସ୍ତ୍ର ଗୁଡ଼ାକ ସବୁ ପକା ହେଉଛି ଏଠି ନା ସମୁଦ୍ରରେ, ସେଥିପାଇଁ ଜଳ ଗୁଡ଼ାକ ସବୁ ଏମିତି ହେଉଛି ନା, କୂଳ ଲଙ୍ଘନ କରୁଛ ନା, ସମୁଦ୍ର କାହିଁ କୂଳ ଲଙ୍ଘନ କରିବେ, ସମୁଦ୍ର କୂଳ, ସମୁଦ୍ର କଥା ଭାଗବତରେ ଏଠି ଗୀତା ଥରେ କୁହାଗଲା, ଭାଗବତରେ ସମୁଦ୍ରକୁ ଗୁରୁ କରିଥିଲେ ଅବଦୁତ, ସେଠି ସେ ଲେଖିବେ ସମୁଦ୍ର କେବେ କୂଳ ଲଙ୍ଘନ କରିବେ, ଭଗବାନ ସପ୍ତ ସମୁଦ୍ର ରଖିଛନ୍ତି, ପୁରା ସମଗ୍ର ଜଳଭାଗ ଭିତରେ ଆମ ରହିଛେ ନା, ଆଉ ଚାରିଆଡ଼ ସମୁଦ୍ର ନା, ପ୍ରଭୁ ଆସ ଦେଇଛନ୍ତି। ମଣିଷ ତ ସବୁ କୃତ୍ରିମ ଜୀବନଯାପନ କରି ଗୋଟିଏ ଅତ୍ୟନ୍ତ ଗୋଟେ ହୀନ ପଶୁ, ପରିଭାଷା ଦେଖିବା ଯିବାଟା ମାନେ ହୀନ ପଶୁ, ପଶୁମାନଙ୍କ ଭିତରେ ହେଉଛି ହୀନ ମନୁଷ୍ୟ, କାହିଁକି ତାର ଯଦି ଭଗବତ ଚେତନା ନାହିଁ, ପଶୁମାନେ ସମାଜରେ କିଛି କ୍ଷତି କରୁନାହାନ୍ତି, ପଶୁମାନେ ସମାଜରେ କିଛି କ୍ଷତି କରୁନାହାନ୍ତି, ସମାଜରେ କ୍ଷତି କରୁଛନ୍ତି ମାନବମାନେ, କାରଣ ପଶୁ ବା ପଶୁଠାରୁ ହିଁ ନାହିଁ ଗଲେ, ପଶୁ ବି ସମାନ କହିଛି ନାହିଁ, କଳିଯୁଗରେ ପଶୁ ବି ସମାନ ଲାଗିବନି, ପଶୁ ବି ହୀନା, ସମାନ ହବ ସମାନ କେମିତି କଳିଯୁଗରେ, ଏଇଟା ପଶୁଠାରୁ ଅଲଗା ହୀନ କାମ କରୁଛନ୍ତି, ଆଉ କେବେ ବି ସେସବୁ ନାହିଁ, କାରଣ ଭଗବତ ଚେତନା ନ ରହିଲେ ଆଉ ପଶୁ ଆଉ ମନୁଷ୍ୟ ଭିତରେ କ'ଣ ପାର୍ଥକ୍ୟ ଅଛି। ସମୁଦ୍ର କେବେ ଗୁରୁଗାମ୍ଭୀର୍ଯ୍ୟ ସ୍ଥିର ଭାବରେ କୌଣସି ବିପର୍ଯ୍ୟୟ ଘଟେ ନା, ଅଚଳ ଅଟଳ ସମୁଦ୍ର ଅବିକୃତ ଭାବରେ ଅବସ୍ଥିତ ରହିଥାଏ। ଏଇ ଯେଉଁ ଆମର ଯେତେବେଳେ ଆସି ଝଡ଼, ସାମୁଦ୍ରିକ ଝଡ଼ ବେଳେ ଉଦ୍ବେଳିତ ହେଇଯାଉଛି, ଡର ଲାଗିବ, ସ୍ପିତ ମାନେ ଫୁଲିଯିବା, ଯେଉଁ ଜୁଆର ଘଟା ହେଉଛି ସେ ଅଧିକା, ସେ ତା କୂଳ ଲଙ୍ଘନ କରିବେନି। ସେଇଭଳି ନିର୍ବିକାର ସ୍ଥିତ ପ୍ରଜ୍ଞ ମୁନିର ହୃଦୟରେ କାମନା ବିଷୟଭୁକ୍ତ ବିଷୟଭୂତ ଶବ୍ଦାଦି ବିଷୟ ସମୂହ ପ୍ରବେଶ ପୂର୍ବକ କୌଣସି ବିଚଳିତ କରିପାରେ ନା, ଆସକ୍ତ କରିବାକୁ ସକ୍ଷମ ହୁଏ ନା କାମନା ଗୁଡ଼ାକ। ତୁମେ ଗୋଟେ ଏଇ ନାରଦ ମୁନି କଥା ପଡ଼େ, ନାରଦ ମୁନି ସେ ଦେଖିଲେ ନାରଦ କ'ଣ ସ୍ୱର୍ଗକୁ ଯାଉନଥିଲେ, ସ୍ୱର୍ଗରେ କ'ଣ ଉର୍ବଶୀ ମାନେ ନାହାନ୍ତି, ସରି ସ୍ୱର୍ଗରେ କ'ଣ ଅପସରା ମାନେ ନାହାନ୍ତି, ସେଠି ଉର୍ବଶୀ ନାହାନ୍ତି, ମେନକା ନାହାନ୍ତି, ସବୁ ଅଛନ୍ତି, ସେ ତା ନାରୀମାନଙ୍କୁ ଦେଖୁଥିଲେ, ତାଙ୍କର ଚିତ୍ତ କ୍ଷୋଭିତ ହଉନଥିଲା, ସେମାନଙ୍କ ଚିତ୍ତ କ୍ଷୋଭିତ ହଉନଥିଲା, ଏସବୁ ଚିତ୍ତଟାକୁ ଗୋଟେ ଆସକ୍ତିର ଜିନିଷଟା ନା, ଏଟା ହୃଦୟ ଭିତରେ ବିଷୟ ଆସକ୍ତିଟା ପ୍ରବେଶ କରିବ, ତୁମେ ସଂସାର ବଞ୍ଚିଛ ମାନେ ସେ ଗୁରୁଦେବ ଯେମିତି କହୁଥିଲେ, ତୁମେ ଆଖିଟା କ'ଣ ବନ୍ଦ କରିଦେବୁ ନା, କ'ଣ ସଂସାର ସବୁ ବିଷୟ, ବିଷୟଟା ଆମ ମନ ଭିତରେ ଅଛି, ବିଷୟ ବାହାରେ ନାହିଁ, ବିଷୟଟା ମନ ଭିତରେ ଅଛି, ଏଟା ମନର ଜିନିଷଟା ନା, ଆଉ କ'ଣ ଗୋଟେ ସୁନ୍ଦରୀ ନାରୀକି କୁକୁର ଦେଖିକି କ'ଣ ଆସକ୍ତ ହେଉଛି କି, ମୁଁ ଯୁକ୍ତି କରି ତୁମେ ଉତ୍ତର ମତ ଦେଉନା, ଗୋଟେ ସୁନ୍ଦର ନାରୀକି ଗୋଟେ ଛୋଟ ବାଳକ ଦେଖି କ'ଣ ଆସକ୍ତ ହେଉଛି କି, ତାହେଲେ ଗୋଟେ ପୁରୁଷରେ କାହିଁକି ଆସକ୍ତି ଅଛି, ସେଟା ତା ମନ ଭିତରେ ଏଟା ଅଛି, ବିଷୟଟା ଅନାଦିକାଳରୁ ଭୋଗିକି ଆସେ, ସେଟା ମନର ଦୋଷ, ବିଷୟର ଦୋଷ କିଛି ନାହିଁ, ଜୀବର ଦୋଷ, କି ସେଥିପାଇଁ ବିଷୟକୁ ନିନ୍ଦା କରାଯାଏନି, ବିଷୟକୁ କେତେବେଳେ ନିନ୍ଦା କରାଯାଏନି, ବିଷୟର ଦୋଷ କ'ଣ, ଦୋଷ ହେଉଛି ଆମର, ଆମକୁ ସାବଧାନ କରାଯାଉଛି, ତୁମେ ବିଷୟଟି ଟିକେ ଦୂର ରୁହ, କାରଣ ତୁମେ ମାଚ୍ୟୁର୍ଡ ନୁହଁ, ପରିପକ୍ୱ ନୁହଁ। ନାରଦମୁନି ଉର୍ବଶୀ ଦେଖିଲେ ନା, ଉର୍ବଶୀ ଦେଖିଲା ବେଳେ ଉର୍ବଶୀ ତଳେ ଦେଖିଲେ ନାରଦ ବହୁତ ସୁନ୍ଦର କହିଲେ। ନା ନାରଦଙ୍କୁ କହିଲେ, କୋଉ ପୁରାଣ ଅଛି, ମୁଁ ତ ଥରେ କହୁଥିଲି ପଢ଼ୁଥିଲି, କୋଉଠି ଥିବ, ମୁଁ ତୁମକୁ ବିବାହ ହେବି। ସେ କହିଲେ ନା ନା, ତୁମେ ମୋର ମା, ତୁମେ କ'ଣ କ'ଣ ଗୋଟେ ବିବାହ, ମୁଁ ଗୋଟେ ମା ଭଳିଆ, ଆମ ବ୍ରହ୍ମଚାରୀ ଲୋକ, ମୁଁ ବିବାହ ହେବିନି, ମୁଁ କାହିଁ ବିବାହ ହେବି। ବିଷୟଭୋଗଟା ଗୋଟେ କ'ଣ, ଏଟା ଗୋଟେ ମାନସିକ ବିକାର ତ, ଏଟା ତ ଅନାଦିକାଳ ଯେଉଁଟା କରିଛି ତାର ସ୍ୱଭାବଟା, ସେଟା ତା ମନଟା ଘୁରି ଘୁରି, ମନଟା ତାକୁ ସବୁ କରୁଛି, ଘୁରି ଘୁରି ସେଠି ଆସି ଲାଗିବ। ସେ କହିଲେ ନା ଉର୍ବଶୀ କହିଲେ, ଏଠି ମା ଭାଗ୍ୟ ଅଛି, ଏଠି କିଛି ନାହିଁ, ଆମେ ତ ଆମର ତ ବାରାଙ୍ଗାନ ସବୁ ଦେବତା ଦେବଲୋକ ରହିଲେ ବି ଆମେ ଯେତେବେଳେ ଚାହିଁବୁ ଉପଭୋଗ କରିବା ପାଇଁ ଆମକୁ ଦୋଷ ଲାଗିବ ନାହିଁ, ଆମକୁ ସେ ଫେସିଲିଟି ପୁଣ୍ୟ ପାଇଁ ଆମକୁ ଦିଆହେଇଛି ଆଉ। କହିଲେ ମୁଁ କ'ଣ ଭୋଗ କରିବି, ତୁମେ ଯେଉଁଟା କହୁଛ ଗୋଟେ ନାରୀକୁ ଭୋଗ କରାଯିବ, କ'ଣ ସେଥିରେ ଭୋଗ, ମଳମୂତ୍ର ସେଟା ଗୋଟେ ଭୋଗ କରାହବ, ଆଉ କ'ଣ କରାହବ, ମଳମୂତ୍ର ଯଦି ସେଟା ନା ଆପଣଟା ଅଛି। ସେ କହିଲେ ତୁମେ ଜାଣିନ ମଳମୂତ୍ର ତୁମେ କ'ଣ କହୁଛ, ମୋ ଦେହରୁ ସୁଗନ୍ଧ ଆସେ, ମଳମୂତ୍ର ଦୁର୍ଗନ୍ଧ, ପ୍ରକୃତ ସେ ପଦ୍ମଗନ୍ଧା ନା, ସିଏ ପୁରୁଆ ପାରଳ ଯେଉଁ କାଲିକତା ପୁରୁଆ ପଡ଼ିଥିଲା, ପୁରୁଣା ପୁରୁଣା ଅଧରାମୃତ ସେ ଯେ କହୁଥିଲେ ନା, ଏତେ ସୁନ୍ଦର ତାଙ୍କ ଶରୀରରୁ ଗନ୍ଧ ଆସେ, ମୋର ଗର୍ଭ ଭିତରେ ବା ମୋ ଶରୀର ଭିତରେ ସେମିତି ମଳମୂତ୍ର ନାହିଁ ବା ଦୁର୍ଗନ୍ଧ ନାହିଁ। ନାରଦମୁନି ଭକ୍ତ ଚାଲାଖ ନା, ନାରଦମୁନି କହିଲା, ମୁଁ ଜାଣିଥିଲେ ତୋ କତୁରୁ ପୁଅ ହେଇକି ଜନ୍ମ ହେଇଥାନ୍ତି, ତୋ ଗର୍ଭରୁ ମୁଁ ଆସିଥାନ୍ତି, ମୁଁ କାହିଁ ମୁଁ ଜାଣିଥାନ୍ତି ତୋ ତୋର ପୁଅ ହେଇଥାନ୍ତି, ତୋର ତ ଯଦି ଭିତରେ ଏତେ ମଳମୂତ୍ର ନାହିଁ, ଏତେ ସୁଗନ୍ଧ ଅଛି, ତାହେଲେ ମୁଁ ତୋର କତୁରୁ ଜନ୍ମ ହେବାର ଥିଲା। ଉର୍ବଶୀ କହିଲା, ତୁ ଚାଲାଖ ଖସିଗଲୁ, ତୁ ମୋତେ ମା କହିଲୁ ନା, ଆଉ ତତେ କ'ଣ ମୁଁ ଆଉ ତତେ କ'ଣ ବିବାହ କଥା କହିବି, ଚାଲାଖ ତୁ ଖସିଗଲୁ, ଯା ଯା ପଳା, ତୁ ତ ମା ବୋଲି ଦେଖିଲୁନୁ। ଆଉ ଏସବୁ ମାନସିକ ବିକାର ନା, ଆଉ କିଛି ନୁହେଁ, ମାନସିକ ବିକାର ଜାଣିଲେ ବି କରିଲେ ବି କିଛି କରିହବନି, କାରଣ ଇଏ କେବଳ ସ୍ପିରିଚୁଆଲ ଆଡ଼ଭାନ୍ସ, ପ୍ରେମଟା କାମନା ହେଇଯାଇଛି ନା, ଭଗବାନଙ୍କୁ ଯେଉଁ ଭଲ ପାଇବାଟା ସେଟା ଅନାଦିକାଳକୁ ଭୁଲି ଯାଇଛି, ତେଣୁ ଗୋଟେ କାହାକୁ ଭଲ ପାଇବା, ଭଲ ପାଇବା ପାଇଁ ଏ ଜଗତରେ ବିପରୀତ ରଖାହେଲା, ସମସ୍ତଙ୍କର ଅପୋଜିଟ୍, ଫିମେଲ୍ ମେଲ୍, ଫିମେଲ୍ ମେଲ୍ କାହିଁକି, ସେ ଡିଜାୟର କରୁଛି ଭୋଗ କରିବା ପାଇଁ, ସେ ଭୋଗ କରୁଛି, ଶରୀର ପାଉଛି, ଭୋଗ କରୁଛି, ତୁମେ ଯେଉଁ ଜନ୍ମ ହେଲେ ଛାଡ଼ିବାକୁ ପଡ଼ିବ, ଏଟାକୁ ଏ ଜନ୍ମ ଟ୍ରାଏ କର, ଛାଡ଼ିବାକୁ ପଡ଼ିବ, ନଛାଡ଼ିଲେ ତୁମକୁ ଶରୀର ମିଳିବନି, ଏ ଶରୀର ମିଳିବ, ଏ ଶରୀରଟା କେବଳ ମିଳିଛି ଗୋଟେ ସେଥିପାଇଁ, କାମନା ପାଇଁ, ଆଉ କାମନାର ଉଦ୍ଭବ ସ୍ଥଳ ହେଲା ପ୍ରଭୁବା ଯାହା କୁହନ୍ତି, ଏ ସେକ୍ସ ଲାଇଫ୍ ପ୍ରପଦ କୁହନ୍ତି, ଏହାକୁ ବନ୍ଦ କରିବାକୁ ପଡ଼ିବ, ଏଟା ତୁମେ ବନ୍ଦ ନ କରିପାରିଲ, ଭୁଲି ନ ପାରିଲ, ମନ ଭିତରେ କିଛି କାମନା ରହିଗଲା, କାରଣ ସବୁ ସେଇ କାମନାରୁ ହିଁ ତିଆରି ହେଇଛି, ଧନ ହଉ ସମ୍ମାନ ହଉ ସବୁ ସବୁ ସେଥିରୁ ତିଆରି ହେଇଛି, ସେଥିପାଇଁ ସେ କଥା ସେ କହୁଛନ୍ତି। ଆଉ ଏଇଟା ହଉଛି ସାଧନ, ଭକ୍ତିଟା ହଉଛି ଗୋଟିଏ ସାଧନ, ଯିଏକି ଅନ୍ତରକୁ ଶୁଦ୍ଧ କରିବ, ଇନ୍ଦ୍ରିୟକୁ ଶୁଦ୍ଧ କରିବ, ମନକୁ ଶୁଦ୍ଧ କରିବ, ଚିତ୍ତବୃତ୍ତିକୁ ଶୁଦ୍ଧ କରିବ, ବୁଦ୍ଧିକୁ ଶୁଦ୍ଧ କରିବ, କାରଣ ଇଏ ଏଇଟା ଏଇଟା କେମିତି ଶୁଦ୍ଧ ହବ ନା, ଭକ୍ତିର ପ୍ରଭାବଟା ଯୋଉ ରହିଛି, ଯେମିତି ମାୟାର ପ୍ରଭାବଟା ମୁଣ୍ଡ ଭିତରେ ବସିଛି, ଏଇଟା ହଉଛି କେଉଁ ଏନର୍ଜି, କେଉଁ ଶକ୍ତି, ଜଡ ଶକ୍ତିଟା, ଭକ୍ତି ହଉଛନ୍ତି ଚିତ୍ ଶକ୍ତିଟା, ଚିତ୍ ଶକ୍ତି ଆସିଗଲେ ପୋଲିସ ଗୋଟେ ଶକ୍ତି, ଲୟର ଆମର ଯୋଉ କ'ଣ ହାଇକୋର୍ଟର ଯୋଉ ଲୟର ଜଜ୍ ଗୋଟେ ଶକ୍ତି, ସେ ଉଭୟ ଗଭର୍ଣ୍ଣମେଣ୍ଟର, କିନ୍ତୁ ପୋଲିସ ସେ ପର୍ଯ୍ୟନ୍ତ ଗୋଟେ ଲୋକକୁ ରଖିପାରିବ ଯେପର୍ଯ୍ୟନ୍ତ ଜଜ୍ କିଛି ଡିସିସନ୍ ଦେଇନି, ତାପରେ ପୋଲିସର କୌଣସି କୋର୍ଟର ସେ 10 ମର୍ଡର କରିଥିଲେ ବି ପୋଲିସ ଜାଣିଛି ତାକୁ ହାତ ଲଗେଇ ପାରିବନି, ପୋଲିସ ଜାଣିଛି ଏ ଲୋକଟାକୁ ମର୍ଡର କଲା, ସେ ଷ୍ଟ୍ରେଟ୍ ପୋଲିସ ଆଗରେ ମର୍ଡର କଲା, କିନ୍ତୁ ଜଜ୍ ତାକୁ ଯଦି ମୁକ୍ତ କରିଦେଲା ପୋଲିସ କିଛି କରିପାରିବ, କରିପାରିବ, କାରଣ ସେ ହାର ଏନର୍ଜି, ଜୀବ କେତେ ଦୋଷ କରିଛି କ'ଣ କରିଛି ଆମେ କେତେ କାଲକୁଲେସନ୍ କଲେ ବି ସେଥିରେ କିଛି ମାନେ ନାହିଁ, ଭଗବାନ ତାର ତା ବିଚାର କରିବେ, ସେଥିପାଇଁ ପ୍ରଭୁଙ୍କର ଶକ୍ତିରେ ଯେତେବେଳେ ହାୟର ଏନର୍ଜି ଯେତେବେଳେ ଆସିବ ଜଣଙ୍କ ପାଖକୁ, ତାକୁ ଏଇ ଯେଉଁ ଲୋୟର ଏନର୍ଜି ମାୟା ଯେଉଁ ଆମକୁ ଧରି ରଖିଛି, ଚିତ୍ତବୃତ୍ତି ମନ ଇନ୍ଦ୍ରିୟରେ ଯେଉଁ ବିଷୟ ଭୋଗର ବାସନାଟା ଅଛି ପଳେଇଯିବ, ତାକୁ ଏ ପଳା, କୃଷ୍ଣ ଦେନ ହେନ ତାର ଚିତ୍ ଶକ୍ତିର ବଳ, ମାୟା ଛାଡ଼ି ହୟନ ଦୁର୍ବଳ, ହେଠି ଭକ୍ତିନ ଠାକୁର ତା ଆଉ କିଏ ଲେଖିବ, ଜଗତରେ କିଏ ଲେଖିଛନ୍ତି ତାଙ୍କ ତାଙ୍କ ଭଳିଆ କିଏ କରିଛନ୍ତି ନା କ'ଣ, ସବୁ ଖୋଲିକି ଲେଖି ଦେଇଛନ୍ତି, ଇଏ ଇଏ ତାଙ୍କର ବୋଧେ ପ୍ରେମ ବିବର୍ତ୍ତ ଜଗଦାନନ୍ଦ ପଣ୍ଡିତ, ଆଉ ଭକ୍ତିନ ଠାକୁର ସେ ଲେଖିଛନ୍ତି, ମାୟା ଦୁର୍ବଳ ହବ, ଆଉ ନହେଲେ ତୁମେ ମାୟାକୁ ଦୁର୍ବଳ କରିପାରିବନି, ଜ୍ଞାନ ସାଧନ କର, ଯାହା କର, ଜ୍ଞାନଟା କ'ଣ କରିବ, ଜ୍ଞାନଟା ଗୋଟେ ସନ୍ତୋଷ ଦିଅ କିଛି ସମୟ ପାଇଁ, ଆଉ ଜ୍ଞାନ ସାଧନର କିଛି ରହିଲା ଫ୍ୟାକ୍ଟର୍ସ, ତ ସେତିକି ମାନୁଥିବ ତ ତପସ୍ୟା ବ୍ରହ୍ମଚର୍ଯ୍ୟଣ, ପ୍ରଭୁ ସବୁବେଳେ ଶୁକୁଟାକୁ ରିପୋର୍ଟ କରୁଛନ୍ତି, ତପସ୍ୟା ବ୍ରହ୍ମଚର୍ଯ୍ୟଣ, ସମୟ ନେଛ ଦମେ ନେଛ, ତ୍ୟାଗ ଶୌଚାଭ୍ୟା ଯମନେ ନିୟମେ ନେଛ, କାୟମ ଧୀରା ଧୀର ହବାକୁ ପଡ଼ିବ କାୟମନ ବାକ୍ୟରେ ହେଲେ, ତାହେଲେ ତୁମେ ଗୋଟେ ଜ୍ଞାନୀ ହେଇପାରିବ, ପଡ଼ିଯିବ କ'ଣଟା ଜ୍ଞାନୀ ହେବେ, ଆଉ ଭୋଜନ ସଂଯମ ନାହିଁ, ଆହାର ସଂଯମ ନାହିଁ, ସରି ବିହାର ସଂଯୋଗ ନାହିଁ, ବିଶ୍ୱଲାଳସ ପ୍ରଚୁର ହେବନି କୁଳି ଯୁଗରେ। ଅନ୍ତର ଶୋଧିତ ହେବା ପାଇଁ କେବଳ ଭକ୍ତି ମହାରାଣୀ ଶୁଦ୍ଧ କରିବା ଆଉ ସେଥିପାଇଁ। ଆଉ ଭକ୍ତି ମହାରାଣୀଙ୍କର ପରିପୁଷ୍ଟ ଅବସ୍ଥା ପୂର୍ଣ୍ଣତା କେବଳ ଗୌଡ଼ୀ ସମ୍ପ୍ରଦାୟ ଅଛି, କାହିଁକି ଏଠି ମହାପ୍ରଭୁ ଏ ସମ୍ପ୍ରଦାୟକୁ ସ୍ୱୀକାର କରିଛନ୍ତି। ଆଉ ଏଥିରେ ସବୁଠୁ ବଡ଼ ଜିନିଷ ଦେଇଛନ୍ତି ରାଧା ପ୍ରେମଟା। ରାଧା ରାଧା ପ୍ରେମ ଆମର କ'ଣ, ରାଧାରାଣୀ ଯେମିତି କୃଷ୍ଣଙ୍କୁ ପ୍ରେମ କରୁଥିଲେ ଭଲ ପାଉଥିଲେ, ସେଇ ବୀଜଟା ଆମ ଭିତରେ ଆମର ଏଇଟା ସିଟ୍ଟା ଆଉ ଆମକୁ ମହାପ୍ରାଣୀ ଦେଇଦେଇଛନ୍ତି। ଆଉ ଏଥିପାଇଁ ଶ୍ରେଷ୍ଠ ଭକ୍ତି ମହାରାଣୀଙ୍କର ପରିପୂର୍ଣ୍ଣତା ଆମେ ସବୁ ଏଗୁଡ଼ା ଡିସ୍କସନ କାହିଁ କହୁଛି। ଏସବୁ ଗୋଟେ ଯୋଉ ଜୀବର ମାନ ଅଭିମାନ, ଖାଇବା ପିଇବା, କାମନା ବାସନା, ଲାଭ ପୂଜା ପ୍ରତିଷ୍ଠା, ସିଏ କ'ଣ ରାଧାରାଣୀ କଥା ବୁଝିବ? ଆମ ଆଚାର୍ଯ୍ୟମାନେ ଫର୍ବିଡିନ୍ କରିଛନ୍ତି, ଏଟା ତୁମ ନିଜ ଭଜନ ଅଙ୍ଗ, ତୁମେ ନିଜ କର, ଏଟା ପବ୍ଲିକରେ କାହାକୁ ଶିଖେଇ ପାରିବନି, କାରଣ ଏଗୁଡ଼ା ସବୁ ଅସଂସ୍କାରୀ, ଏମାନଙ୍କ ସଂସ୍କାରଟା ନାହିଁ। ମହାପ୍ରଭୁ ଏଟା କରିକି ଯିବା, ଆମେ କ'ଣ କରିବା? ଏଇ ଯେମିତି ବ୍ରଜରେ ସବୁ ଖୋଲମ ଖୋଲା ରାଧାରାଣୀ ଲୀଳା, ଆମେ କହିବୁନୁ, କାହିଁ କହିବୁନୁ? ଆମ ସମ୍ପ୍ରଦାୟ, ଆମ ଗୁରୁବର୍ଗ ଯାହା କହିଛନ୍ତି ନା, କାହିଁ କହିବୁନି? ଆମେ ତାକୁ ପଢିବା, ଆସ୍ୱାଦନ କରିବା, ଏଟା ଡିଫରେଣ୍ଟ। ସେଟା ଭିତରେ ତୁମେ କଥାବାର୍ତ୍ତା ହେବ ତୁମ ସଙ୍ଗୀମାନଙ୍କ ସହିତ, ନହେଲେ ପବ୍ଲିକରେ କହିପାରିବୁନି। ଏଇ ଯେମିତି ରାଧାରାଣୀ ଲୀଳା ଏସବୁ ସବୁ କହୁଛନ୍ତି, ସେ ଯିବାର ସେ ତାହା କହିଦେଉଛି, ନାଇଁ ଏଟା ସମ୍ପ୍ରଦାୟ ଜିନିଷ ନୁହେଁ, ତୁମେ କାହିଁ କହୁଛ? କ'ଣଟା ଜାଣିଛ? ସିଦ୍ଧାନ୍ତ ଆଗେ ପ୍ରଥମେ ଜାଣ, ଚୈତନ୍ୟ ମହାପ୍ରଭୁ କେବେ ବି ରାଧାରାଣୀ କଥା କହିନାହାନ୍ତି, ଯେତେବେଳେ କହିଛନ୍ତି ଦୁଇ ଜଣ ସାଙ୍ଗରେ କହିଛନ୍ତି, ସେଠି କେବେ ଲେଖା ହେଇନି ଗୋବିନ୍ଦ ଥିଲେ ବୋଲି, ହୁଏରାଜ ଗୋବିନ୍ଦ ହେଉଛି ତାଙ୍କର ଗୁରୁ ଭାଇ, କେଉଁଠି ଲେଖା ହେଇଛି ଦେଖିଛନ୍ତି ସ୍ୱରୂପାନନ୍ଦ ରାଧାରମାନନ୍ଦ, ଯେତେବେଳେ ଗୋପୀ ପ୍ରେମ ରାଧା ପ୍ରେମ ଚର୍ଚ୍ଚା କରିବି ସେତେବେଳେ କେତେବେଳେ ଗୋପୀ, ମୁଁ ସେ ଥରେ ମାର୍କ କରୁଥିଲି, କେଉଁଠି ଅଛନ୍ତି ଗୋବିନ୍ଦ ଅଛନ୍ତି ସେଠି? କେବେ ଲେଖା ହେଇନା, କେବେ ଲେଖା ହେଇନା। ଅନ୍ତର୍ଦଶା ଯେତେବେଳେ ରୁହନ୍ତି ସିଏ ଦି ଜଣ ରହିବେ, ଲଳିତା ବିଶାଖା, ସିଏ ପବ୍ଲିକ ଆସନ୍ତି ଫିଲୋସଫି ଦର୍ଶନ, ଏସାର ଘଣ୍ଟାଚାର୍ଯ୍ୟଙ୍କ ସାଙ୍ଗରେ, ପ୍ରତାରୁଦ୍ରଙ୍କ ସାଙ୍ଗରେ, ଯେତେବେଳେ ଯାହା ସାଙ୍ଗରେ, ତତ୍ତ୍ୱବାଦୀଙ୍କ ସାଙ୍ଗରେ, ମାୟାବାଦୀଙ୍କ ସାଙ୍ଗରେ, କାଶୀ ଗଲେ, ଯେଉଁଠି ଗଲେ, ସେଠି ଆଉ ସେଟା ଭିତରେ ଜିନିଷଟା ତୁମର ଧନଟା ଲୁଚିକି ରଖିବ, ତୁ ମାର୍କେଟ କ'ଣ ବିକିବ? ତୁମର ଯୋଉ ସିକ୍ରେଟ କ'ଣ କହୁନା, ଏଟିଏମ୍ କାର୍ଡ ଫେଟିଏମ୍ କାର୍ଡ ତୁମେ ସେଟା ନିଜେ ରଖୁଛ ନା? ଆଉ ଏଇଟା କ'ଣ ସାଧାରଣ ଲୋକ ଗୁଡ଼ା ବୁଝିପାରିବେ? ତୁମେ ଏଟା ପବ୍ଲିକରେ କହିଦେଲେ କ'ଣ, ତାର ଅଧିକାରଟା ନାହିଁ, ସେ କହିଦେଲେ କ'ଣ, ତାକୁ ଭଲ ଲାଗିବ? ସେ କରିପାରିବେ କରିପାରିବେ, ତାର ତ ଅଧିକାର ନାହିଁ, ତାର ବର୍ଣ୍ଣାଶ୍ରମ ସିଷ୍ଟମଟା, ଦୈବ ବର୍ଣ୍ଣାଶ୍ରମ ସିଷ୍ଟମଟା ଦେଖାଯାଇଛି। ଗୁରୁଦେବ କହିଛନ୍ତି ତୁମେ ପ୍ରାଇମେରୀ ଭକ୍ତିକି ଯାଇପାରିବନି, ତ ଯାଇପାରିବନି, ସେ ଦୈବ ଆଚାର୍ଯ୍ୟମାନେ ଦୈବ ବର୍ଣ୍ଣାଶ୍ରମଟା କରିଛନ୍ତି, ମୁଖ୍ୟ ଭକ୍ତିକି ତୁମେ ଯାଇପାରିବନି, ତୁମେ ଏଇଗୁଡ଼ା ଷ୍ଟ୍ରିକ୍ଟଲି ପାଳନ କର, ତାହେଲେ ତୁମେ ଏଇ କାମନା ବାସନାରୁ ମୁକ୍ତ ହେଇକି ଆଉ ସେଥିପାଇଁ ନାମଟା ହେଲା ମୁଖ୍ୟ ନାମ ଆଉ ସେବା, ଗୁରୁ ସେବା ନାମ ସେବା ତୁମେ କରି ଚାଲ, ଚିତ୍ତ ଶୁଦ୍ଧି ହେଲା, ନାମ ପ୍ରଭୁଙ୍କର ଦୟା ପ୍ରାପ୍ତ ହେଲା, ଗୁରୁ ବୈଷ୍ଣଙ୍କ ଦୟା ପ୍ରାପ୍ତ ହେଲା, ତୁମର ଏଟା ସ୍ୱାଭାବିକ ଉଦୟ ହବ ଭାବନାଟା। ମୁଁ ତୋୟା ସକ୍ଷମ ଦେ ଆପଣ ଆଗୁଣି କିଙ୍କରି କରିବା ରାଖ ଆପଣ, ମୋତେ କିଙ୍କରି କରିକି ଆପଣ ରଖନ୍ତୁ, ମୁଁ ଦାସୀ ହେବି, ଆଉ କିଛି ମୋର ଜଗତର ଦରକାର ନାହିଁ। ଏ ଜଗତର ଅନ୍ୟ ଅଭିଳାଷଟା ତୁମେ ଆମେ ଛାଡ଼ିପାରୁନି, ମୁଁ ବଡ଼ ହେବି, ମୁଁ ଏଟା କରିବି, ମୁଁ ସେଟା କରିବି, ତୁମେ ଜଗତର କିଛି କରିବା ପାଇଁ ଚାହିଁଲେ ଅଟକିଯିବ, କୌଣସି କାର୍ଯ୍ୟ ପାଇଁ ତୁମେ ଏଠି ଚାହୁଁଛ ଏଠି ଅଟକିଯିବ, ଆମର ଏଠି କିଛି ଦରକାର ନାହିଁ, ଆମର ଜଗତ ରହିବାର ନାହିଁ। ଆଉ ଏ ମାନସିକତା କାହାର ଆସୁଛି? ଯଦି ଯାହାର ଆସିବ ସେ କାହିଁ ଝଗଡ଼ା ଝାଣ୍ଡି କରିବ? ମ ତ ଝଗଡ଼ା ଝାଣ୍ଡି କାହିଁ ଭଲ ଲାଗୁଛି? ଏତେ ସବୁ ଏଗୁଡ଼ା ସବୁ ଝଗଡ଼ା ଝାଣ୍ଡି, ଭଲ ମନ୍ଦ, ଡିସଏଗ୍ରିମେଣ୍ଟ, ହଜାର କଥା କାହିଁ ହେଉଛି? ତୁମର ଏଇ ଜଗତରେ କିଛି ଗୋଟେ ସ୍ଥାପିତ କରିବା ପାଇଁ ଚାହୁଁଛ, ସେଥିପାଇଁ ଏଗୁଡ଼ା ଆସୁଛି ନା ତୁମ ପାଖକୁ? ଆଉ ତୁମେ କାହିଁକି ଏତେ ୱରିଡ଼ ହେଉଛ? ଏସବୁ ଜିନିଷ ହେଲା, ଏଇଟା ହେଲା, ସେଟା ହେଲା, ଏତେ ଫାଲତୁ କଥା କିଛି ଆବଶ୍ୟକ ନାହିଁ, ଆମ ସମୟ ବହୁତ ମୂଲ୍ୟବାନ, ଅଯଥା ଜିନିଷ ଗୁଡ଼ିକ ମୁଣ୍ଡ ଭର୍ତ୍ତି କଲେ କିଛି ଲାଭ ହେବନି, ଚିତ୍ତ କ୍ଷୋଭିତ ହେବ, ସମୁଦ୍ର ଭଳିଆ ରହିବାକୁ ପଡ଼େ। ସେଥିପାଇଁ ସେ କହୁଛନ୍ତି କାମନା ଆସିବ, ଆରେ ସ୍ତ୍ରୀ ପୁତ୍ର କନ୍ୟା ରହୁ ବା ତୁମେ ସିଙ୍ଗିଲ ରୁହ, ଏ ଜନ୍ମରେ ତୁମର ସ୍ତ୍ରୀ ନାହିଁ, ଯିଏ ସାଧୁ ହେଉଛି ତାର ଏ ଜନ୍ମରେ ସ୍ତ୍ରୀ ନାହିଁ, ନା କ'ଣ ପୂର୍ବ ଜନ୍ମରେ ତାର କ'ଣ କ'ଣ ଥିଲା ସେ କହିପାରିବ ନା? କ'ଣ ଅନାଦିକାଳୁ ସେଟା ରହିକି ଆସିଛି ତୁ, ଯେ ଏଇଟାକୁ ଏଥିରେ ବିଦୃତ ହେଉଛି, କାରଣ ଇନ୍ଦ୍ରିୟମାନଙ୍କୁ ବିଷୟ କାଲି ଶୁଣୁଥିଲା ନାହିଁ, ନ କ୍ଷୋଭୂତି ମନ, ବିଷୟ ସାଙ୍ଗରେ ଇନ୍ଦ୍ରିୟ ସଂଯୋଗ ହେଲା ମାନେ ମନ କ୍ଷୋଭିତ ହେଲା, ତେଣୁ ମନଟାକୁ ଦୂରେଇ ବିଷୟରୁ ରଖ, ଏଇଟା ଗୋଟେ ଚାନ୍ସ ସାଧୁମାନଙ୍କ ପାଇଁ, ତୁମର ପାଖରେ ନାହାନ୍ତି, ବର୍ତ୍ତମାନ ତୁମେ ଦୂରା ପାରିବ, କିନ୍ତୁ ସ୍ୱଭାବ ଇନ୍ଦ୍ରିୟମାନଙ୍କର ସ୍ୱଭାବ ଯେମିତି ସେମିତି ରହିବ, କେବଳ ଭକ୍ତି ଦ୍ୱାରା ଶୋଧିତ ହେବ। ଯେମିତି କହୁଥିଲେ ନା, କୋର୍ଟରୁ ଅର୍ଡର ଆସିଗଲା ମାନେ, ଜଜ୍ ଅର୍ଡର ଦେଇଦେଲା ମାନେ ପୁଲିସ କିଛି କରିପାରିବେନି, ତାର କିଛି ପାୱାର ନାହିଁ। ଇଚ୍ଛାଶକ୍ତିଟା ଆମେ ପ୍ରାପ୍ତ ହେଇଗଲେ ଗୁରୁ ବୈଷ୍ଣବଙ୍କର କୃପା, ଭଗବତ କୃପା, ସେଇଟା ସେଇ ତାଙ୍କରି ବଳ, ତାଙ୍କରି ବଳ, ପରମ୍ପରାର ଯେଉଁ ଆଚାର୍ଯ୍ୟମାନେ ସେ କୃପା ସେମାନେ ବାହା କହିକି ଆସିଛନ୍ତି। ତୁମେ ନେତାମାନଙ୍କୁ ଦେଖୁନା, ଯେଉଁ ନେତାମାନଙ୍କର ଯେଉଁ ପ୍ରିନ୍ସିପାଲ ଗୁଡ଼ାକ ରହିଛି, ଯେଉଁ ଗାନ୍ଧୀ ଜୟନ୍ତୀ ତାଙ୍କ ଯାଇଛି, ତାଙ୍କର ଆମର କ'ଣ କହୁଛୁ ତ କଂଗ୍ରେସ ଭବନ, ନାଇଁ ମୁଁ କ'ଣ କହୁଛି ବୁଝିକି କହିବୁ ନା, ନାଇଁ ତୁ ମନ ମନ କହୁ ତୁ ପ୍ରବଚନ ଦେବୁ ନା କ'ଣ, କଂଗ୍ରେସ ଭବନକୁ ଯାଇଛନ୍ତି? ଯାଇନାହାନ୍ତି, ଆଉ କ'ଣ ଶିଖିବେ? କଂଗ୍ରେସ ଭବନକୁ ଯିବେ, ବିଜେପି ଭବନକୁ ଯିବେ, ବିଜେଡ଼ି ଭବନକୁ ଯିବେ, ଭବନ ସବୁ ନଥାଏ? ମୁଁ କଂଗ୍ରେସ ଭବନ କେଉଁଠି ଥରେ ଯାଇଥିଲି, ମୁଁ କେଉଁଠି ଯାଇଥିଲି କାଲି, କେଉଁଥିପାଇଁ ପଢ଼ିଲା ବେଳେ କେଉଁଠି ଯାଇଛି, ସେଠି କ'ଣ ଥାଏ? ଆରେ କଂଗ୍ରେସ ଭବନରେ ସବୁ ସେ ଗାନ୍ଧୀଙ୍କର ଫଟୋ, ଜବାହରଲାଲ ନେହେରୁଙ୍କର ଫଟୋ, ତାଙ୍କର ଆମର ଇନ୍ଦିରା ଗାନ୍ଧୀର ଫଟୋ, ରାଜୀବ ଗାନ୍ଧୀ, ତାଙ୍କ ନେତା ଲୋକଙ୍କ ସେ ରଖିବେ ନା? ଆଉ ତାଙ୍କ ନେତାଙ୍କୁ ଶିଶୁ ରଖିବେ, ତାଙ୍କର ସେଟା ପାର୍ଟିଟା, ଆଉ ତୁମେ ବିଜେପି ପାର୍ଟିକି ଯିବ, ତାଙ୍କର ସେ ଯେଉଁ ତାଙ୍କର ଯିଏ ଥିବେ ସବୁ ତାଙ୍କର ସବୁ ସେଭଳିଆ। ଆମର ତୁମର ଯେ ପାର୍ଟି ଲୋକମାନେ ତୁମର ଆଣିଛନ୍ତି ବୋଲି କ'ଣ ଦଳଟା ତିଆରି କରୁଛନ୍ତି ବୋଲି, ସେ ତ ସେ ନାହାନ୍ତି, ସେ ପୁଣି କୁଆଡ଼େ ଗଲେଣି ମାଟିରେ ମିଶିକି, ତାଙ୍କୁ ତୁମେ ମାନନ କରୁଛ, ତାଙ୍କ ପ୍ରିନ୍ସିପୁଲଟା ଦେଖ, ତୁମେ ତାଙ୍କ ପ୍ରିନ୍ସିପୁଲ ଗାନ୍ଧୀଟା କରିଛନ୍ତି ଜବାହରଲାଲଟା କରିଛନ୍ତି, ସେଇଟା ସମ୍ବିଧାନ ତ ମାନିକି ଚାଲୁଛ, ତାଙ୍କ ପାର୍ଟି ଲୋକ ମାନୁଛନ୍ତି ସମ୍ବିଧାନ କଥା ଛାଡ଼, ତାଙ୍କ ପାର୍ଟି ଲୋକ ମାନିକି ସେ ପ୍ରିନ୍ସିପୁଲ ଚାଲିଛନ୍ତି। ତାହେଲେ ଆମର ଏ ଭକ୍ତିଟା ଆସୁଛି, ତୁମେ ଇଣ୍ଡିଭିଜୁଆଲ କେମିତି କରିବ, ମୋର କ୍ୱେଶ୍ଚନ ହେଉଛି ସେଟା। ଏଇ ଯେଉଁ ଆଜିକାଲି କହୁଛନ୍ତି ମୁଁ କ'ଣ ଗୁରୁଙ୍କ ଅଧୀନ ରହିବି, ମୁଁ କ'ଣ ତୁ କ'ଣ ପଣ୍ଡିତଟା କି ବହିଟା ପଢ଼ିଦେଲୁ, ଦୁଇ ପଦ ଜାଣିଦେଲୁ, ତୁ ଜାଣିଦେଲୁ ଆ ତତେ ତ ମାନୁନୁ ମାନେ ତତେ ଦଳରୁ ବାହାର କରିଦେବା, ଦଳର ବହିଷ୍କାର କରାଯାଏନି, କ'ଣ ତାକୁ କୁହନ୍ତି, ହାଇକମାଣ୍ଡର ବାହାର କରିଦେବା ଆଉ, ତାକୁ ଦଳରୁ ବହିଷ୍କାର କରାହେଲା ଆଉ, ସେଗୁଡ଼ା ଗୁରୁବାର ତୁମ ଭାତ ଫାଡ଼ିଦେବେ, ତୁମେ ଆଚାର୍ଯ୍ୟ ପରମ୍ପରା ଶିକ୍ଷାଟା ମାନୁନ ମାନେ ତୁମେ କ'ଣ ତିଳକ ନେଇଯିବ, ଦୀକ୍ଷା ନେଇଛି, କ'ଣ ଦୀକ୍ଷା ନେଇଛୁ ବାପା, ତୋ ଦଳରୁ ବାହାର କରିଦେଲେ ତ ଗଲା ଆଉ, ଗୁରୁବାର ଆଚାର୍ଯ୍ୟ ବର୍ଗ ଦେଖିବେନି, ଇଏ ମୋ ପ୍ରିନ୍ସିପାଲକୁ ମାନୁ ନାହିଁ। ଆଉ ତୁମେ କେତେ ଚାଲାକ ହେଇକି ତୁମେ 10-50 ମନ୍ଦିର କର, ତୁମେ 1000 ପ୍ରବଚନ ଦିଅ, ତୁମେ ଫିଲୋସଫି ଜାଣିନ ନା? ଆମେ କ'ଣ ଫିଲୋସଫି ଜାଣିନୁ ଆମ ପାଠ ପଢ଼ିବ? ଗୁରୁଦେବ ସ୍ଟ୍ରେଟ୍ କୁହନ୍ତି, କିରେ ତତେ ଗୁରୁ ତ ଫୋପାଡ଼ି ଦେଲେଣି ଆଉ କୃଷ୍ଣ ରଖିଦେବେ, ତୋ ସେବାଟା କୃଷ୍ଣ ଗ୍ରହଣ କରିବେ କିଛି ନାହିଁ, ତୋର କ'ଣ ସେବା, ତାର କ'ଣ ସେବା ନାହିଁ, ଯାହାକୁ ଗୁରୁ ରିଜେକ୍ଟ କରୁଛନ୍ତି ତାକୁ କ'ଣ ସେବାଟା, କାରଣ ଗୁରୁ କାହିଁକି ରିଜେକ୍ଟ କରୁଛନ୍ତି, ସେ ପରମ୍ପରା ସହିତ ଯୋଡ଼ି ହେବନି, ଦଳର ପ୍ରିନ୍ସିପୁଲଟା ମାନୁନି ଆଉ ଭଗବାଡ଼ ଦେବେ ତାକୁ, ହାଇକମାଣ୍ଡରେ ଯାଇଗଲେ ତୁମେ ମାନିବାକୁ ପଡ଼ିବ, ହାଇକମାଣ୍ଡରେ କ'ଣ କରୁଥିବ, ଦଳର ପ୍ରିନ୍ସିପୁଲକୁ ମାନୁଥିବ, ଆମର ପରମ୍ପରା ହେଲା ଏହା। ଇଣ୍ଡିଭିଜୁଆଲ ତୁମେ ଏଇଟା ଦେଖିବ, ସେଇଟା ଦେଖିବ, ଏଇଟା ପଢ଼ିଦେବ, ସେଇଟା ଜାଣିଦେବ, ତୁ କ'ଣଟା ଜାଣିଛ, କ'ଣଟା ଜାଣିଛ ତୁମେ, କ'ଣ ପଢ଼ିକି ସବୁ ଜାଣି ହୁଅନ୍ତା, ବହୁତ ବଡ଼ ବଡ଼ ଯେତେ ତୁମେ ଜ୍ଞାନ ପଢ଼ିଥାଉ, ଯେତେ ଆମର ଯେମିତି ଯେତେ ବଡ଼ ବଡ଼ ଲୋକ ଗୁଡ଼ା ଥାନ୍ତି, ଏ ଯେଉଁ ଆମର ନବୀନ ସରକାରରେ କେତେ ବଡ଼ ବଡ଼ ସବୁ ଟ୍ୟାଲେଣ୍ଟ ଲୋକ ଥିଲେ, ସବୁ ବାହାର କରିଦେଲା, କାହିଁ ବାହାର କରିଦେଲା, ସେ କୁହନ୍ତୁ ମୁଖ୍ୟମନ୍ତ୍ରୀ ହେବା ପାଇଁ ସେଭଳିଆ ଯୋଗ୍ୟତା ଲୋକ ତା ସାଙ୍ଗରେ ନଥିଲେ କି, ତାକୁ ଆଣି ମୁଖ୍ୟମନ୍ତ୍ରୀ କରିଥିଲେ, ତାର ସେଭଳିଆ କ୍ୟାଟାଗୋରିର ଲୋକ ଥିଲେ, ତାଙ୍କୁ ବାହାର କାହିଁ କରିଦେଲା, ସେ ଦେଖିଲା ଏମାନେ ହେଉଛନ୍ତି ଡିସିପ୍ଲିନ ନୁହନ୍ତି, ଜାଣିଛନ୍ତି ବହୁତ ମ୍ୟାନେଜ କରିପାରିବେ, ଦଳୀୟ ଶୃଙ୍ଖଳା ଏମାନଙ୍କର ନାହିଁ, ବାହାର କରିଦେଲା ତାଙ୍କ ଦଳରୁ, ସେଇଭଳିଆ ଆମର ଗୁରୁବର୍ଗ ଆଚାର୍ଯ୍ୟ ବର୍ଗ, ତୁମେ କେତେ ଜାଣିଛ, କେତେ ଏକ୍ସପର୍ଟ, କେତେ କ'ଣ କରିପାରିବ, ଦ୍ୟାଟ୍ ଇଜ୍ ନଟ୍ ଇମ୍ପୋର୍ଟାଣ୍ଟ ଇନ୍ ଆୱାର ପରମ୍ପରା, ସେଇଟା ଆମ ପରମ୍ପରାର ବଡ଼ ଜିନିଷ ନୁହେଁ, ତୁମେ କେତେ ଡିସିପ୍ଲିନ ପରମ୍ପରା ନିୟମଟାକୁ ତୁମେ କେତେ ମାନିପାରୁଛ, ତୁମ ଯୋଗ୍ୟତା ଉପରେ ପରମ୍ପରାର ଶିକ୍ଷା ବିଚାର କରାଯାଏ ନା, ପରମ୍ପରାର ଯୋଗ୍ୟତାକୁ ପରମ୍ପରାର ଶିକ୍ଷାକୁ ତୁମେ କେତେ ମାନନ କରିପାରୁଛ, ସେଇଟା ତୁମର ଯୋଗ୍ୟତା, ଗୁରୁର ଯୋଗ୍ୟତା କିଛି ନଥାଏ, ଗୁରୁର ଡେଫିନେସନ ହଜାର 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 ଡେଫିନେସନ ରହିଛି, ଗୁରୁ ଯଦି ସବୁଠୁ ବଡ଼ କିଛି ଡେଫିନେସନ ଥାଏ, ସିଏ ଷ୍ଟିକ୍ ଟୁ ପ୍ରିନ୍ସିପୁଲ, କେଉଁଟା ପରମ୍ପରା ଆଚାର୍ଯ୍ୟଙ୍କର ପ୍ରିନ୍ସିପୁଲ, କାରଣ ସେ ଶକ୍ତିରେ ତାଙ୍କର କଥା ପାଇବେ ନା, ସିଏ ଏଇଟା ତାଙ୍କର ବଡ଼ ଯୋଗ୍ୟତା। ଆଉ ତୁମେ ମନକୁ ମନେ ତୁମେ ପାଠ ପଢ଼ୁଥିବ, ତୁମେ ଗୁରୁଠୁ ତୁମେ ଅଧିକା ପ୍ରବଚନ ଦେଲେ ତୁମେ କେବେ ଗୁରୁ ନୁହଁ, ତୁମେ ହେଇପାରିବନି, ଆଉ ତୁମେ ଗୋଟା ସେଇଟା ଥିରୋଟିକାଲି କେଉଁଟା କହୁଛ, ମୁଁ ଲିଙ୍କ ନାହିଁ ସେଠି, ତୁମ ଲିଙ୍କ ତ ଫେଲ୍ ହେଇଛି ଆଉ, ତା କ'ଣଟା ଅଛି, କେହି ପ୍ରବଚନ ଯେ ଅଧିକା ଦେଇଦେଲେ, ଆମେ ଆମର ଗୁରୁଦେବ କଥା କହୁଥିଲେ ଆମେ କଥା କହୁଛୁ, ଲୋକ ଆମ କଥା ଶୁଣିଲେ ଯେ ଅଧିକା, ଯେ ଆମେ କହିବୁ ଯେ ଆମେ, ଆରେ ତୁମେ ଯାହା କରୁଛ ସେ ତୁମେ ଜାଣିନ ହେଲା କାହାର ଶକ୍ତିଟା, ସେଇଠି ଲିଙ୍କ ଫେଲ୍ ହୁଏ, ଲିଙ୍କଟା ଯେଉଁ ଫେଲ୍ ହୁଏ, କେମିତି ଫେଲ୍ ହୁଏ, ଲିଙ୍କଟା ଯେଉଁ ଫେଲ୍ ହୁଏ, ପ୍ରଭୁପଦ କୁହନ୍ତି ଏଇଟା ହେଉଛି ସବୁଠୁ ବଡ଼ ଫୁଲିସନେସ୍, ପ୍ରଭୁପଦ କୁହନ୍ତି ଯେ ମୁଁ ମୋ ଗୁରୁଠାରୁ ବଡ଼ ହେଇଗଲି, ସରିଲା ଲିଙ୍କ ଫେଲ୍, ତୁମେ ଗୁରୁଠୁ କେବେ ବଡ଼ ହେଇପାରିବନି, କାହିଁକି ତୁମର ଜ୍ଞାନରେ ବଡ଼ ହେଇଗଲ, ଅଭ୍ୟାସରେ ବଡ଼ ହେଇଗଲ, ନୀତିରେ ତୁମେ ବଡ଼ ହେଇପାରିବ, କିନ୍ତୁ ଗୋଟେ ଜିନିଷ ତ ତୁମର ଲିଙ୍କ ନାହିଁ, ଏତେ ତୁମର ପରମ୍ପରା ସହିତ ତୁମେ କେବେ ଲିଙ୍କ ନାହିଁ, କାହିଁକି ପରମ୍ପରା ସହିତ ଲିଙ୍କ ହେବାକୁ ହେଲେ ତୁମେ ଆଉ ଜଣେ ପାରମ୍ପରିକ ଗୁରୁଙ୍କ ପାଖରେ ତୁମେ ମୁଣ୍ଡ ବିକିବାକୁ ପଡ଼ିବ, କେହି ଇଣ୍ଡିଭିଜୁଆଲି ସ୍ୱତନ୍ତ୍ର ଭାବନାରେ କେହି କେବେ ଏଇଟା ମୁଣ୍ଡ ଟେକି କେହି କେବେ ପାଆନ୍ତିନି, କୃପା ସବୁ ପକେଇକି ପାଆନ୍ତି, ସବୁବେଳେ ମୁଣ୍ଡଟା ଝୁକିବାକୁ ପଡ଼ିବ, ତୁମେ ଆଚାର୍ଯ୍ୟ ପରମ୍ପରାରେ ତୁମେ ଝୁକିବାକୁ ପଡ଼ିବ, ତୁମେ କ'ଣ କରିପାରୁଛ କ'ଣ ନାହିଁ ଅଲଗା, ଦେଖ ସବୁ ଆଚାର୍ଯ୍ୟମାନଙ୍କର ସ୍ୱଭାବ ହେଉଛି ଅଲଗା, ଭକ୍ତିମୟ ଠାକୁରଙ୍କର ଦେଖ, ଗୋରୁକିଶୋର ବାବାଙ୍କର ଦେଖ, ଜଗନ୍ନାଥ ବାବୁଜୀଙ୍କର ଦେଖ, ରୂପଗୋସ୍ୱାମୀଙ୍କର ଦେଖ, ଜୀବ ଗୋସ୍ୱାମୀଙ୍କର ଦେଖ, ସନାତନ ଗୋସ୍ୱାମୀଙ୍କର ଦେଖ, ସେମାନେ ସବୁ 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 ଆଚାର୍ଯ୍ୟମାନଙ୍କର ସ୍ୱଭାବ ଅଲଗା, ସେମାନେ ଭଗବାନଙ୍କର ତାତ୍କାଳିକ ବୈଷ୍ଣବମାନଙ୍କ ବା ପ୍ରଭୁ ଚୈତନ୍ୟ ମହାପ୍ରଭୁଙ୍କର ଶିକ୍ଷାକୁ ତାତ୍କାଳିକ ଭକ୍ତମାନଙ୍କୁ ପ୍ରଦାନ କରିବା ପାଇଁ ତାଙ୍କୁ ସେମାନେ ଭଗବାନଙ୍କ ଶକ୍ତିରେ ତାଙ୍କୁ ବିଭିନ୍ନ ବିଭିନ୍ନ ମତ ବିଭିନ୍ନ ବିଭିନ୍ନ ସ୍ୱଭାବରେ ପ୍ରଚାର କରିଛନ୍ତି। କିନ୍ତୁ କୌଣସି ଆଚାର୍ଯ୍ୟ ଜୀବନସ୍ୱାମୀ ସନାତନ ଗୋସ୍ୱାମୀ ସାର କିଛି କହିଛନ୍ତି କି, ସନାତନ ଗୋସ୍ୱାମୀ ରୂପ ଗୋସ୍ୱାମୀ ସାର କହିଛନ୍ତି କି, କେହି କାହା ମତକୁ କାଟିଛନ୍ତି କି, କେହି କାହାକୁ ଅପମାନ କରିଛନ୍ତି କି, ତାହେଲେ କାହିଁ କରୁନାହାନ୍ତି? ସେ କାହିଁ କରୁନା, ସେ ଲିଙ୍କ ହେଇଯାଇଛନ୍ତି, ସେ ତ ଲିଙ୍କ ହେଇଛି ଜାଣିପାରୁଛନ୍ତି। ଜୀବ ଗୋସ୍ୱାମୀ ସନାତନ ଗୋସ୍ୱାମୀ ଆମର ଷଡ଼ ଗୋସ୍ୱାମୀ ଭିତରେ ସବୁଠୁ ହେଲେ ସ୍କଲାର, କିନ୍ତୁ ତାଙ୍କୁ ରିଜେକ୍ଟ କରିଦେଲେ କିଏ, ରୂପ ଗୋସ୍ୱାମୀ। ତୁ ଶିଷ୍ୟ ହେଇପାରିବୁନି, ତୁ କ'ଣ ଯୁକ୍ତି କଲୁ ବଲ୍ଲଭାଚାର୍ଯ୍ୟଙ୍କ ସାଙ୍ଗରେ? ତୁ ଦୁଇ ଚାରି ବତୀ ଗଲ, ପାଠ ପଢ଼ିଦେଲ, ତୁମେ ପଣ୍ଡିତ ମୁଁ ସଂସ୍କୃତ ହେଇଗଲେ, ଏଟାକୁ ୟାକୁ କହିଦେବି ତାକୁ କହିଦେବି, ତୁମେ ଜ୍ଞାନର କଣ୍ଟା ମାପିବ? ତୁମେ ଆଚାର୍ଯ୍ୟ ଜ୍ଞାନର କଣ୍ଟା ମାପିବ? ତୁମର ସମର୍ପଣଟା ନାହିଁ, ତୁମର ଚିତ୍ତବୃତ୍ତିଟା କୃଷ୍ଣଙ୍କୁ ସୁଖ ଦ୍ୱାରା ହବନାଟା ନାହିଁ, ତୁମେ ବହୁତ ଜାଣିଛ, ଜାଣିବାର କଣ୍ଟା ଅଛି? ଜୀବ ଗୋସ୍ୱାମୀ ବହୁତ ବଡ଼ ପଣ୍ଡିତ ଥିଲେ, କିନ୍ତୁ ଗୋଟିଏ କଥାକୁ ରୂପ ଗୋସ୍ୱାମୀ ଧରିଦେଲେ, ସେଟା ଶିଷ୍ୟର କର୍ତ୍ତବ୍ୟ, ସେ ଠିକ କରିଛନ୍ତି, କିନ୍ତୁ ତୋର ଏଟା ଏଇ ପ୍ରିନ୍ସିପଲ୍ଟା ଠିକ୍ ନୁହେଁ, ତୁମେ କାହିଁକି ଜଣେ ବୟସ୍କ ବୈଷ୍ଣବଙ୍କ ସାଙ୍ଗରେ ଯୁକ୍ତି କଲ? ମୁଁ ତାଙ୍କୁ ମାନ ମାନ କରୁଛି, ସବୁବେଳେ ଶିଷ୍ୟ, ଶିଷ୍ୟ କଥା ବି ସେ ଗୁରୁ ହେଇପାରିବନି, ସେ କେବେ ଗୁରୁ ହେଇପାରିବନି। ସିଏ ଗୁରୁ ହେଲେ ବି ସେ ଶିଷ୍ୟ, କାହିଁକି ଶିଷ୍ୟ? ସିଏ ଦେଖିବ ତାର ତାକୁ ଭଗବାନ କୃପା କରି ସେ ଜାଣିପାରିବ ତା କତିରେ ଶିଷ୍ୟତ୍ୱ ଭାବନା ରହିଛି, କାହିଁକି ତା ଗୁରୁ ସବୁଦିନ ପାଇଁ ଗୁରୁ, କାହିଁକି ତାଙ୍କ ଗୁରୁ ପାଖରେ ସେ କେବେ ସେ ଗୁଣ ପ୍ରାପ୍ତ ହେଇପାରିବ ନାହିଁ। ଏଇଟା ହଉଛି ଆମ ଗୌଡ଼ ସମ୍ପ୍ରଦାୟର ଗୋଟେ ବୀଜ, ଭକ୍ତି ମହାରାଣୀ କୃପା କରିଦିଅନ୍ତି ଏମିତି ଯେ ଶିଷ୍ୟ ସବୁବେଳେ ଦେଖିବ ମୋ ଗୁରୁ ହଉଛି, ସମସ୍ତେ ଆରେ ପ୍ରଚାର ଦେଖିବାକୁ ଗଲେ ଗୌରୀ କିଶୋର ଯାଉଛି ମହାରାଜ କେବେ ବି ଦୀପଦ ହରି କଥା କୁହନ୍ତିନି, ପଚାରିଲେ ତାଙ୍କ ରାଧା ରାଧେ କହିବେ ନା ଗାଳି ଗୁଲଜ ଦେବେ, ଏତିକି କଥା ଦୀପଦ ଉପଦେଶ ଦେବେ ଗୁରୁ ନାମଙ୍କର, ବାସ ଏତିକି। ତାଙ୍କର ଯେ ଶିଷ୍ୟ ଏ ବିଶ୍ୱରେ ଯାଉ ଭକ୍ତି ବିଜୟକୁ ରୂପଣ କଲେ କିଏ, ଭକ୍ତିଦାନ ସରସ୍ୱତୀ ଠାକୁର ପ୍ରପାତ, ସେ କଣ କୁହନ୍ତି ମୋ ଗୁରୁଦେବଙ୍କର ପଦଧୂଳି ସହିତ ଜଗତର କିଏ ସମାନ ହୁଅନ୍ତି? ସେ କଣ ଦେଖିଥିଲେ ତାଙ୍କର, କେଉଁ ଜଗତ ଖୋଜିଥିଲେ? ଇଏ ବାପା ଇଏ ସବୁ ପାଠ ନୁହେଁ, ଗୁରୁ ଆମକୁ କୃପା କଲେ ଶାସ୍ତ୍ର ସାଧୁ ଜଗତର ଯାହା ଜିନିଷ ଅଛି ତାର ସାର ଜିନିଷ ଏଇଟା, ଯଦି ଗୁରୁ କୃପା କରିଦେବେ ସବୁବେଳେ ତୁମେ ଜାଣିପାରିବ ସେ କେତେ ମହାନ, କେବେ ବି ଆମେ ତାଙ୍କ ସ୍ଥିତିଟାକୁ ବୁଝିପାରିବାନି, ସେଥିପାଇଁ ଆମେ ସବୁବେଳେ ଶିଷ୍ୟ। ସେ ତ ଲେଖିଲେ ନା ତାଇ ଶିଷ୍ୟ ହେଇ ଥାକିବ ସର୍ବଦା ନା ଲଇବ ପୂଜା କା, ଗୋଟେ ପୂଜା କେମିତି ନେବି, କେମିତି ସେ ଯୋଉ ଭକ୍ତିଟାରୁ କାଟିଦେଲେ ନା, କେମିତି ପୂଜା ନବନି, ତୁମେ ଗୁରୁ ହେଲେ ପୂଜା କେମିତି ନବନି, କେମିତି ଗ୍ରହଣ କରିବେ? କହିଲେ ନା 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 ମୁଁ କେବେ ସେଇଟା ଗୁରୁଦେବ କୁହନ୍ତିନି ମୁଁ ଗୁରୁଙ୍କ ଆସନ କେବେ ବସିପାରିବି ନାହିଁ, କାହିଁ କରିପାରିବିନି, ପୂଜାରେ ସେ ନେଇପାରିବେନି, କାହିଁ ନେଇପାରିବେନି? ଦିଆହଉଛି ତାଙ୍କୁ, ତାଙ୍କ ଫୁଲମାଳା ପିନ୍ଧା ହଉଛି, ତାଙ୍କ ବେଶ ପୂଜା କରାହଉଛି, ସେ ନେଇପାରିବେନି, କାହିଁ ନେଇପାରିବେନି ନା? ସେ ଜାଣନ୍ତି ଆରେ ଗୁରୁ କେତେ ବଡ଼, ମୁଁ କଣଟା ଏଟା, ଏଟା ତାଙ୍କର ମୁଁ କାହିଁ ନେବି? ତାଙ୍କ ହୃଦୟ ଭିତରକୁ ଶିଷ୍ୟର ଉପାସନା ଗୁରୁ ହୃଦୟ ଭିତରେ ସ୍ଥାନ ପାଏନା, ଗୁରୁ ହୃଦୟ ଭିତରେ ତାକୁ ରଖିପାରିବେନି, ସେ ରଖିଗଲେ କୃତଜ୍ଞ ହେଇଯିବେ, ଅକୃତଜ୍ଞ ହେଇଯିବେ, ଶିଷ୍ୟ ମତେ ପୂଜା କରୁଛି ନାଇଁ ନାଇଁ ସେ କୃତଜ୍ଞ ହେଇଯାନ୍ତି, ଆରେ ଇଏ ହଉଛି ମୋ ଗୁରୁଙ୍କର, ଗୁରୁଙ୍କର ଇଏ ସବୁ ଗୁରୁଙ୍କ କାମରେ ଲାଗିବା ଦରକାର, ଭଗବାନ କାମରେ ଲାଗିବା ଦରକାର, ସେଥିରେ ସବୁ ଅର୍ପଣ କରନ୍ତି, ସେ ତାଙ୍କ ହୃଦୟ ଭିତରେ ସେ ରଖନ୍ତି, ସେ ସବୁ ଅର୍ପଣ କରିଦିଅନ୍ତି। ଯେମିତି ଆମେ ଗୋଟେ ଫଳ ଫୁଲ ଧରିକି ଆସୁଛେ, ଆମେ କଣ କରୁଛେ, ଆମକୁ ଜଣେ ଦଉଛି ପୂଜାରେ କି ଜଣେ ଲଗେଇ ଦିଅନ୍ତୁ, ପୂଜାରେ ଭୋଗ ଲଗଉଛି କିନ୍ତୁ ସେଟା ତାର ନୁହେଁ, ସେ ଭଗବାନ ପାଇଁ ଅର୍ପଣ କରାହେଇଛି, ସେ ପୂଜାରେ ସେ ପୂଜକ, ସେ ଯଦି ଭଗବାନ ଜଣେ ଶୁଦ୍ଧ ଗୌଡ଼ ଆଚାର୍ଯ୍ୟଙ୍କର କୃପା ବା ଏ ପ୍ରଭୁଙ୍କର ମହାପ୍ରଭୁଙ୍କର କୃପା ଏ ପରମ୍ପରାର କୃପା ଯିଏ ପ୍ରାପ୍ତ ହବ ସେ ଜାଣିପାରିବ ଯେ ଗୁରୁଙ୍କର ସ୍ଥିତି କ'ଣ, ଏବଂ ସେ ସବୁବେଳେ ଶିଷ୍ୟ ହେଇକି ରହିବ, ସେ ଗୁରୁ ହେଲେ ବି ଶିଷ୍ୟ, ଆଉ ଗୁରୁ ହେଉଛି ପ୍ରକୃତ ଶିଷ୍ୟ, ଗୁରୁ ସ୍ଥିତି ଯିଏ ପ୍ରାପ୍ତ ହେଇଛି ପ୍ରକୃତ ଯିଏ ପ୍ରାପ୍ତ ହେବେ ସେ ଗୁରୁ କାହିଁକି ହେଇଯାନ୍ତି ନା, ଗୁରୁଙ୍କୁ ଦର୍ଶନ କରନ୍ତି ବୋଲି ସେ ଗୁରୁ ହେଇଯାନ୍ତି, ସେ ଗୁରୁ ଜିନିଷ ଦର୍ଶନ କରିପାରିବେ ଯେ ତାଙ୍କର ଗୁରୁ କେତେ ମହାନ, ଏ ଜ୍ଞାନ ଦ୍ୱାରା ସେ ଦେଖିବେନି, ଗୁରୁଦେବ ଯାହା କୁହନ୍ତୁ ସେଟା ଦେଖିପାରିବେନି, ସେ ଗୁରୁଙ୍କ କୃପାରେ ଦେଖିପାରିବେ ଗୁରୁ ଶକ୍ତିଟା କ'ଣ, ସେଥିପାଇଁ ସେ ଗୁରୁ ହେଇଗଲା ଆଉ, ସେଟା ଦର୍ଶନ ଗୁରୁଙ୍କର କୃପା ହେଲା ଆଉ, ନହେଲେ ତୁମେ ଶିଷ୍ୟ, କିନ୍ତୁ ସେଟା ଦର୍ଶନ କଲେ ବି ଶିଷ୍ୟ ହବ ନା, କାରଣ ଗୁରୁ ଶକ୍ତି ଦର୍ଶନ କଲେ ତୁମେ ଜାଣିଦେବ ସେ ଗୁରୁ ହେବିଟା ଆଉ, ମୁଁ ହଉଛି ଲାଇଟ୍, ମୋର ସବୁବେଳେ ଲାଇଟ୍ ଜିନିଷ ଅଛି ଆଉ, ତେଣୁ ପ୍ରକୃତ ଶିଷ୍ୟର ସବୁବେଳେ ତାର ଅଯୋଗ୍ୟତାଟା ଭାବନା ହୃଦୟ ଭିତରେ ଆସେ, ଅଭିମାନ ଆଉ ଅଯୋଗ୍ୟତା ଏ ଦୁଇଟା ହଉଛି ଶିଷ୍ୟର দেখুন বহির্মুখী অন্তর্মুখী শিষ্য, অন্তর্মুখী শিষ্য যে সে সবুলে অযোগ্যতা তার ভাবনা আসব, আউ অন্তর্মুখী বহির্মুখী শিষ্য যে তার সবুলে অভিমান ভাবনা আসব। এসব গোটিয়ে সিদ্ধান্ত আগত কহালে এটা ভালো লাগতো, ভাগবত তো হুনে গীতা চালছি যাও দিন যাও প্রভু দয়া। সেপাই কম কৌলি তাই শিষ্যই থাকিব সর্বদা না লইব পূজাকার, বহির্মুখী ভাবনা, সে গুরুঙ্কর দর্শন কলে হি সে জাণিপার, সেপাই জ্ঞান দ্বারা এগুলো সব জাণি হব না, বহুত জ্ঞানী হয়ে গেলে বহুত পণ্ডিত হয়ে গেলাম যা বি হলে কোণ করে পার, কেউ কথাটি পড়ে আসলে পড়ু 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 হ্যাঁ এই এই কথা যে সাধু হৃদয় ভিতর সাধু বি নারদমুনি কথাটি পড়ে আসতে, সে যে বিষয় দর্শন করবেনি সে সে লিখলে শব্দ আদি বিষয় তার চিত্তক প্রবেশ কলে বি সে কেবে ক্ষোভিত হবে না, সে কেবে ক্ষোভিত হবে না, এসে কথা কৌছেন সে আসক্তি শীতপ্রজ্ঞা মুনির হৃদয় রে কাম সক্ষম হতে না, মহাপুরুষ আত্মনিষ্ঠ জ্ঞান বলিয়ান হয়ে সর্বদা শান্তি রূপ পরমধন লাভ করতে, সে আত্মধন গোটে পাই পরমধন পাই যদি কোটা সে লেখে এটি আত্মনিষ্ঠ জ্ঞান, আত্মা প্রতি যে নিষ্ঠতা ভগবান প্রতি যে নিষ্ঠতা সে জ্ঞানটা সে প্রাপ্ত হয়েছে, অধিকন্তু নিরন্তর ফল কামনা পূর্ণ কর্মরে নিযুক্ত রহি শান্তির পরিবর্তে, আচ্ছা আচ্ছা বুঝছেন, কিন্তু কামকামী অর্থাৎ ভোগ বিষয় সমূহের কামনা যাহার হৃদয়ের পরিচালিত, কামকামী কুচ তার হৃদয়টা সব ভোগ কামনার পরিচালিত হচ্ছে, সে কামকামী নত কাম কামী সে সেটা অর্থ করছেন, কামকামী ভোগ্য বিষয় সমূহের কামনার ভোগ্য বিষয় সমূহ কামনা যাহার হৃদয়ের এটা বেঙ্গল তো মোড়ে পড়ুছে পরিচালক সেই ভোগপরায়ণ পুরুষ কদাপি মুখ্য রূপ ধন লাভ করে পারে, ভোগ তার কামনা ভিতরে সবুলে কামনাটা তার হৃদয়কে চালিত করুছে সে শান্তি কোটি পাইব, টিকে তো বসিপারিনি এটা মোর দরকার মানে সেটা মোর দরকার মোর ভোগ দরকার ধন দরকার সম্মান দরকার, আজ কোণ শান্তি পাইব জীবনরে কিছু পাইবেনি, অধিকন্তু নিরন্তর ফল কামনা পূর্ণ কর্মরে নিযুক্ত রে তার কামনাটা আছে সে খালি ফল কামনা পাই সে কর্মরে নিযুক্ত রহব, আউ শান্তির পরিবর্তে ক্লেশ সাগরে নিমগ্ন, শান্তি ছাড়িকি ক্লেশ সাগরে পড়ব নতু কাম কামি, এ শ্লোক কহি তাকে পুঁ ব্যাখ্যা করছেন, ইয়ে হচ্ছেন ব্রজেত কিম লাস্টটা ব্রজেত কিম না ব্রজেত কিম আসি এটি ছিড়া এ শ্লোক আসি ব্রজেত কিম ছিড়ুছি কি লিখুছেন বলদেব বিদ্যাভূষণ ব্রজেত কিম যে উত্তর দিয়েছিল মজার বি উত্তর দিয়েছিল বর্তমানে আগে উত্তর দিচ্ছেন এটা বিহায় কামান সর্বান পুমাম শরতি নিঃস্পৃহ নির্মমো নিরহংকার সন্তিমধিগচ্ছতি, যে ব্যক্তি সমস্ত প্রকার ইন্দ্রিয় ভোগ কামনা ত্যাগ করেছি সে নিষ্কাম জীবনযাপন করুছি, যে সমস্ত প্রকার মমত্ব বুদ্ধি এবং মিথ্যা অহংকার ত্যাগ করেছি সেই কেবল প্রকৃত শান্তি লাভ করে পারে, বহুত বড় ইম্পর্টাণ্ট শ্লোক কেতটা পয়েন্ট রয়েছে এতে আচ্ছা বলদেব ভক্ত যে সমস্ত বিষয়ে নিষ্ঠ হয়ে নিরহংকার ও মমতা শূন্য বিচরণ করতে সে শান্তি লাভ করতে, কামনা কু ত্যাগ করবে আপৃহ হবে নিষ্পৃহ মানে কন কামনা সরি স্পৃহা কিছু রহবেনি ইচ্ছা কিছু রহবেনি নিরহংকার হবে অহংকার রহবেনি আর মমতা শূন্য কাহ প্রতি আসক্তি হবে সেই শান্তি লাভ করিপারে, বলদেব দাস লিখলে বিহায় ইতি প্রাপ্তমপি কামান বিষয়ান সর্বান বিহায় শরীর উপজীবন মাত্র উপজীব মাত্রে অপিহি, সবু কামনার ছাড়ব জন প্রশ্ন করি যেমন লোক বিচলিত হইয়ানি শুনলে কোনি বাবা কিছু আর করবে না টাকা টাকা পয়সা আনিয়ে সংসার চালিও কিন্তু মো পুয়া ঝিও অছন্তি সবু অছন্তি ঘর দ্বার অছি কিন্তু চালিও কিন্তু সর্বান কোজন না সর্বান বিহায় কামান যে সর্বান সবু কামনা ছাড় ত্যাগ করিব লোক ডিস্টর্ব হয়ে যাবে না পাগল হয়ে যাবে কোন পিলা ছুঁ আছে মানুষ কেমন দেবে ঘর দ্বারা কেমন চালিব পরমানেন্ট কিছু কোন পূর্ণ ব্যবস্থা স্থায়ী ব্যবস্থা পাই কিছু স্থায়ী বন্দোবস্ত ব্যবস্থা কারণ জগতটা তো হচ্ছে অস্থায়ী আও তুমি বি অস্থায়ী আও আর তুমি কাই এতে গোটা পরমানেন্ট কাই করছ আজি কোন ଯେତେବେଳେ କାଲି କ'ଣ ହବ ତୁମର କିଏ ପାଟି କରୁଛି, କାଲି କ'ଣ ହବ ତୁମର ତୁମେ ବି କାଲି କହିପାରିବେ। ଅସ୍ଥାୟୀ ଜଗତଟା, ଅସ୍ଥାୟୀ ଜଗତରେ ଗୋଟେ କ'ଣ ସ୍ଥାୟୀ ବନ୍ଦୋବସ୍ତର କ'ଣ ବ୍ୟବସ୍ଥା ଅଛି? ତେଣୁ ଏଠି ସେ କଥା ସେ କହୁଛନ୍ତି, ପ୍ରାପ୍ତମ କାମାନ ବିଷୟାନ ସର୍ବାନ ବିହାୟ ଶରୀର ଉପଜୀବନ ମାତ୍ର ଅପିହି, ଶରୀରକୁ ରଖିବା ପାଇଁ ଯାହା ଦରକାର। ପ୍ରାପ୍ତନ କାମନ ବିହାୟ ମାନେ ସବୁ କାମନାକୁ ଛାଡ଼ିଦେବ, ତାର ଅର୍ଥ ଶରୀରକୁ ରଖିବା ପାଇଁ ଯାହା ଦରକାର ସେତିକି ରହିବା ନା, ନହେଲେ ଚଳିବ କେମିତି? ଧନଟା ଦରକାର, ଧନ କେତେ ଦରକାର? ଶରୀର ପାଇଁ ଅଧିକ ଆମକୁ ଦରକାର ନାହିଁ, କିଛି ଅଧିକ ପ୍ରଚେଷ୍ଟା କରିବା ଦରକାର ନାହିଁ, କାରଣ ଆମକୁ କାମନାର କେବେ ଅନ୍ତ ନାହିଁ, କାମନା କେବେ ସରିବ? କେତେ ଟଙ୍କା ହେଲେ ଗୋଟେ ମଣିଷର ଟଙ୍କା ଦେଇ ତା ପାଇଁ ବି ଜିନିଷ ରହିଛି, ତାର ପାଣ୍ଡି କରିବ, ତାର ଜାଗା କିଣିବ, ସେ କହିବ ମୋର ଏତିକି ଦରକାର, ସମସ୍ତଙ୍କ ସମସ୍ତ ଦରକାର। ମାନେ ବିଷୟ ଗୋଟେ ବ୍ୟକ୍ତିର ପାରାମିଟାକୁ ବଢ଼ାଏ, କ୍ରେଜିନେସ୍ଟାକୁ ବଢ଼ାଏ। ଆଉ ବୈଜ୍ଞାନିକ କୌଶଳତା ହେଲା ବିଷୟର ଯାହା କୁହନ୍ତି ଆଧୁନିକ ବୁଦ୍ଧି ଦ୍ୱାରା ବିଷୟକୁ ବୈଜ୍ଞାନିକ କୌଶଳ ଦ୍ୱାରା ଆଧୁନିକ ଯେଉଁ ଯନ୍ତ୍ର, ଆଧୁନିକ ଯେଉଁ ଭୋଗ ତିଆରି କରିବେ, ଏଥିରେ ମଣିଷ ଯେମିତି ବାନ୍ଧି ହେଇକି ଜୀବନ ସାରା ରହିବ। ଏଟା ସବୁ ମାନେ ଏମିତି ତିଆରି କରାଯାଇଛି, କେବଳ ଲୋକ ଖାଲି ଖଟିବ। ଆଗରୁ କ'ଣ କରିଥିଲା, ଗୋଟେ ସିନ୍ଧୁକ, ସିନ୍ଧୁକ ନା କୁହନ୍ତି ନା ପେଡ଼ି, ସିନ୍ଧୁକ ତା କହିବେ, ସିନ୍ଧୁକ ସିନ୍ଧୁକ ସବୁ ଦେଖିଛି, ତାକୁ ସବୁ ଲୁହା କଣ୍ଟା ମରାଏ, ତାକୁ ବି ତାଡ଼ିକି ନେବା ସହଜା ନୁହେଁ। ଏଟା ଗୋଟେ ତାଲା ଥିଲା, ଏଟା ଗୋଟେ ତାଲା, ବଡ଼ ତାଲା ଏମିତି, ତା ମଝିଟା ଗୋଟେ ଖୋପ ଭଳିଆ ଥିବ, ଏଟା ଗୋଟେ ତାଲା, ସବୁ ପିତଳ ତାଲା, ସେଥିରେ ସୁନା ରୂପା ସବୁ ରହୁଥିଲା। ସେଟା କିଏ ଭାଙ୍ଗି ନେଇଯାଉଥିଲା ମତେ କୁହ, ତାକୁ ଭାଙ୍ଗିବା ଚୋର ପାଇଁ ଏତେ ସମ୍ଭବ ନୁହେଁ। ଦେଖ ଆସିଗଲା ପୁଣି କ'ଣ ଘଡ଼ରେ ଚାଲିଆ, ଘଡ଼ରେ ତାକୁ ଦେଖିବା ପାଇଁ କ'ଣ ଦେଖ ତ କଟି 10,000 ଦିଅ। ସେ ଏମିତି ବୈଜ୍ଞାନିକ କୌଶଳରେ ବିଷୟକୁ ଏମିତି ଏମିତି ତିଆରି କରାଯିବ, ମନୁଷ୍ୟ ଯେତେ ଧନ ରୋଜଗାର କଲେ ବି ଯାହା କଲେ ତା ବିଷୟ ଭୋଗଟା ସେତିକି ଆଗରେ ଥୁଆ ହେଇଥିବ। କୁକୁର ବିବାହ, ଏଇ ଯେଉଁ କୁକୁରମାନେ ଛୁଆ ଜନ୍ମ କରୁଛନ୍ତି, ପଶୁପକ୍ଷୀ ମାନେ ଯାହାଙ୍କର ତାଙ୍କର ବିବାହ ଫେଷ୍ଟିଭାଲ ପାଇଁ, ତାଙ୍କର ବିବାହ ଫେଷ୍ଟିଭାଲ ଏତେ ପଇସା କରୁଛନ୍ତି, ମନ୍ଦିରର କ'ଣ ଗୋଟେ କ'ଣ ଗୋଟେ ସେ ଗୋଟେ ସାମୂହିକ ବାହାଘର କରନ୍ତି, କ'ଣ ଏକାଥର 50-40-50 ପୁଅ ଝିଅ ତାଙ୍କର ବିବାହ ପଡ଼ିବ 10,000-5,000। ପୁଣି ଆମର ଭାରତବର୍ଷରେ ଫିଲ୍ମ ଷ୍ଟାର ମାନେ ଯାଉଛନ୍ତି କୋଉଟା ବାହା ମାନେ 100-120 କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସେଇଟା କେତେ ବର୍ଷ ତଳେ ଗୋଟେ ମନ ଥିଲା, ଗୋଟେ ମନ୍ତ୍ରୀ ଥିଲା, ସିଏ ଗୋଟେ କେଉଁ ରେଲୱେ ମନ୍ତ୍ରୀ ଥିଲା, ସିଏ ଗୋଟେ ତାର ପୁଅ ବାହାର କରୁଥିଲା, ସେ ରେଲ ସବୁ ରିଜର୍ଭ କରିଥିଲା। ଏ ବିଷୟରେ କେଉଁଟା କେତେବେଳେ ବିଷୟ କାମଟା ତୁମେ ସରିଯିବ, ତୁମକୁ କେତେ ମିଳିବ ମତେ କୁହ, ତୁମର ଏତିକି ଟଙ୍କା ହେଇଗଲେ ମୋର କିଛି କରିବି, କିଛି କାହା ସବୁ କରୋଡ଼ପତି କହୁଛି ମତେ ଅଭାବ, 50,000 କୋଟି ଥିବା ଲୋକ କହୁଛି ମୋର ଅଭାବ, ଯାହା କିଛି ନାହିଁ 10-50 ଟଙ୍କା ସେ ହେଉଛି ଅଭାବ। ଅଭାବ ହେଉଛି ଜଗତର ସ୍ୱଭାବ, ଏଟା ସବୁ ମନରୁ ତିଆରି ହେଉଛି। ମଣିଷର କିଛି ଦରକାର, ମଣିଷର ଖଣ୍ଡେ ପିନ୍ଧିବା ଦରକାର, ଖଣ୍ଡେ ଖାଇବା ଦରକାର, ଏତିକି ଦରକାର। ଆଉ ପିଲା କ'ଣ ହବ, ଛୁଆ କ'ଣ ହବ, ତୁମେ କ'ଣ ପିଲା ଛୁଆକୁ ତିଆରି କରିଥିଲ, ପିଲା ଛୁଆ କ'ଣ ତୁମ ବାପା ଏତିକି ଚିନ୍ତା କରିଥିଲା, ପିଲା ମୋର କନଭେଣ୍ଟରେ ପଡ଼ିବ, ଏମିତି ଜଣ ମଣିଷ ହେଇଯିବ, ମୂର୍ଖ ହେଇଯିବ, ଟାଣି ହେଇକି ଚାଲିବ, ଚା ବିକୁଥିଲା ସିଏ, କିଏ ତାକୁ କରିଦେଲା, କିଏ ପ୍ରଧାନମନ୍ତ୍ରୀ କରିଦେଲା, କିଏ ଯେତେ ଆଖିରେ ତୁମେ ଆଙ୍ଗୁଠି ଗେଞ୍ଜିକି ଗୋଟେ ଗୋଟେ କହିଛ, ତୁମେ ଆଙ୍ଗୁଠି ବିଷୟରେ ପ୍ରଭାବ ଏଇଆ ସେ ହବନି, କାହିଁ ତା ଭିତରେ ତ ପଶିକି ରହିଛି, ଆଉ ମାୟାର ବୃତ୍ତିଟା ଭିତରେ ପଶିଆ ହେଇଛି ତାକୁ, ଆଉ ତମେ ଯେତେ ବୁଝେଇଲେ କ'ଣଟା ତ କିଛି କାମ କରିବନି। ଭାରି ଗୋଟେ ଦୁଃଖ ଜିନିଷ ନା, ସାଧୁଗୃହ କାହିଁ କଷ୍ଟ ପାଆନ୍ତି କି, ଏଇଟା ଶୁଖିଲା ଖାଲି ହଇରାଣ ହେଉଛି, କ'ଣ ହଇରାଣ ହେଉଛି, ଠିକ ସଂସାରକୁ ଗଲେଣି, କିନ୍ତୁ ଜନସଂଖ୍ୟା ଏତେ ବଢ଼ିଗଲା, ଭଗବାନ ଜନସଂଖ୍ୟାଟା ଏତିକି ବଢ଼ୁଛି, ସେତିକି ଭୂମି ନାହିଁ ନା କ'ଣ, ତୁମେ ଦେଖୁଛ 1,000-1,000 ଏକର ଜମି ପଡ଼ିକି ରହିଛି ଖାଲି ଧାନ ଗଣ୍ଡ ହେଉଛି, ଆଉ କିଛି ହେଉଛି ନା, ହବନି ଏଠି କିଛି। ପ୍ରଭୁପଦ କହୁଛନ୍ତି ବର୍ତ୍ତମାନ ଠାରୁ 50 ଗୁଣ ଅଧିକା ଲୋକ ହେଲେ ଧରଣୀ ମାତା ସବୁ ଦେଇପାରିବେ। ଆମର କ'ଣ ଖାଇବା ଦରକାର ନା, ଲୋକ କ'ଣ କରୁଥିଲା, ସବୁ ପ୍ରଡକ୍ସନ ନିଜେ କରିଦେଉଥିଲେ, ଖାଇଦେଉଥିଲେ, ଖାଉଥିଲେ, ସେଇଆକୁ ଏକ୍ସଚେଞ୍ଜ କରିଦେଇକି ସୁନାଟି କାଣୁଥିଲେ, କ'ଣ ତାର ଯେ କହିବ ମୋର କେମିତି ଚଳିବି। ଆଗରୁ କ'ଣ କରୁଥିଲେ, ଲୋକ ତେଲ ପେଷୁଥିଲେ, ତୁମେ ମେସିନ୍ ପେଷୁଛ, ତେଲ ପେଷୁ ନା, ତୁମେ ପ୍ରକୃତିର ନିୟମକୁ ଭାଙ୍ଗିଲ, ଭାଙ୍ଗିଲ ମାନେ ତୁମର ଆର୍ଟିଫିସିଆଲ ଲାଇଫ ହେଲା, କୃତ୍ରିମ ଜୀବନ, ଆଉ ତୁମେ କୃତ୍ରିମ ପଥରେ ଯିବ, କେବଳ ଦୁଃଖ ହିଁ ପାଇବ। ଆଉ ବୈଜ୍ଞାନିକ କୌଶଳ ଦେଲା ତୁମ କୃତ୍ରିମ ଜୀବନରେ ସ୍ପାଇସେସ ତାର କଲର ସବୁ ହେଲାଣି, ପକେଇଦେବ ସେ ପୁରା ଦେଖାହବ, ଏଇଟା ସବୁ ସବୁ ହେଉଛି କ୍ୟାନ୍ସରର କାରଣ, ଡାଇଗୁଡ଼ା ହେଉଛି କ୍ୟାନ୍ସରର କାରଣ, ସେନ୍ସ ଆପଣ ସ୍ପ୍ରେ କରୁଛ, ଇଏ କରୁଛ, ସେଇଟା ସବୁ କ୍ୟାନ୍ସର, ଲଙ୍ଗସ ସବୁ ଧରିବ, ସବୁ କ୍ୟାନ୍ସରର କାରଣ। ମଣିଷଠାରେ ଦରକାର ଶବ୍ଦସ୍ପର୍ଶ ରୂପରସ ଗନ୍ଧ ତାର ଦରକାର ଆଉ ସେ ପାଗଳ ହେଇଯିବ ନହେଲେ କେତେ କ'ଣ ଦରକାର ଏଠି ସେ କହୁଛନ୍ତି ବଳଦେବ ଦାସ କହିଲେ ଶରୀର ଉପଜୀବନ ମାତ୍ର ଚକ୍ରବାଦ ଟିକା ମୁଁ ଦେଖୁଥିଲି ସେସବୁ ସେ ପଦେ କଥା ଲେଖେ ସେଇ କଥା ଶରୀର ଉପଜୀବନ ମାତ୍ର ଶରୀରକୁ ରଖିବା ପାଇଁ ଯେତିକି ଦରକାର ମଣିଷ ତ କେତେବେଳେ ହେଲେ ଶାନ୍ତିରେ ରହିପାରିବେନି ଯେପରି ସେ କାମନାଟାକୁ ନ ତ୍ୟାଗ କରିଛି ପ୍ରଭୁପାଦ ବହୁତ ସୁନ୍ଦର କଥା ଲେଖିଛନ୍ତି କାମନା କେବେ ତ୍ୟାଗ କରି ହବ ନାହିଁ ଏତେ ସରଳ ପର୍ପଟ ପ୍ରଭୁପାଦ ଲେଖିଛନ୍ତି କିନ୍ତୁ ପୁରା ମାର୍ମିକ ପର୍ପଟ ଦେଇଛନ୍ତି ବହୁତ ମର୍ମ କଥା କହିଛି ଗୋଟେ କଥା ମୁଁ ପଢ଼ୁଥିଲି ପ୍ରଭୁପାଦ ଏଠି ଲେଖିଛନ୍ତି ଯେତେବେଳେ କୃଷ୍ଣଙ୍କର ସୁଖ କାମନା କରିବା ହିଁ ପ୍ରକୃତ ନିଷ୍କାମ ଭାବ ଅଟେ ଏହା କୃତ୍ରିମ ଉପାୟରେ କାମନା ତ୍ୟାଗ କରିବା ଏହା କୃତ୍ରିମ ଉପାୟରେ କାମନା ତ୍ୟାଗ କରିବାର କଥା ନୁହେଁ ଜୀବ କଦାପି ନିଷ୍କାମ ହୋଇପାରିବ ନାହିଁ କିନ୍ତୁ ତାର କାମନାର ଗୁଣ ପରିବର୍ତ୍ତନ କରିବାକୁ ହେବ ତୁମେ ନିଷ୍କାମ କେବେ ହେଇପାରିବ ଆଉ କୃଷ୍ଣଙ୍କର ସୁଖ କାମନା କରିବା ହିଁ ହେଉଛି ପ୍ରକୃତ ନିଷ୍କାମ କୃଷ୍ଣମୟଟା ଦରକାର କୃଷ୍ଣମୟ ଜିନିଷଟା ଦରକାର ସେଟା ହେଉଛି ପ୍ରକୃତ ନିଷ୍କାମ କାମନା ତୁମେ ତ୍ୟାଗ ନ କଲେ କାମନାରୁ ସବୁ ରୂପଟା ସେ ଅର୍ଜୁନ ଦେଲେ ପ୍ରଶ୍ନ ପଚାରିଲେ ନା ଅଥକି ଯୁକ୍ତି ଆମ ବାପ ଚରତି ପୁରୁଷ ଅନିଚ୍ଛା ନିବାସନା ବଲାଦିବ ନିୟୋଜିତ କାହିଁକି ଇଚ୍ଛା ନଥିଲେ ଲୋକ କାହିଁକି ପାପ କରୁଛି ଭଗବାନ ସାଙ୍ଗେ ସାଙ୍ଗେ କହିଲେ ନା କାମ ହେ ସୁକ୍ରୋଧ ହେ ରଜତ ଗୁଣ ସମୁଦ୍ର ମହାସନା ମହାପାତ୍ମା ବିଦ୍ୟେ ନ ହି ବୈର କିଏ କାମ ଏସ ହେଇ ହଉଛି କାମ କ୍ରୋଧ ସେଇ ହଉଛି କ୍ରୋଧ କାମନାରୁ ସବୁ ମାଷ୍ଟର୍ଯ୍ୟ ପର୍ଯ୍ୟନ୍ତ ଯେତେ ଜିନିଷ ଆସିଛି କୋଉଥିରେ ଆସିଛି ସବୁ କାମନାରୁ ଆସିଛି ନା ସେଥିପାଇଁ ସେ କହୁଛି କାମାନ ବିହାୟ କାମାନ ସର୍ବାନ ସବୁ କଣ ଛାଡ଼ିଦବ ନାଇଁ ଯେତିକି ଶରୀର ହରି ଭଜନ ପାଇଁ ଯେତିକି ଆବଶ୍ୟକ କାମନା ଅଛ ତ ଶାନ୍ତି କେବେ ପ୍ରାପ୍ତ ହେଇପାରିବନି ନିଷ୍କାମ ନହେଲେ ହେଇପାରିବ ନିଷ୍କାମ ମାନେ କୃଷ୍ଣ ପାଇଁ କରିବା ନିଷ୍କାମ ଅର୍ଥରେ ମୁଁ କିଛି କରିବିନି ଲେଥାର୍ଜି ସେଟା ଇଂଲିଶ ଯାହାକୁ ମୁଁ କିଛି କରିବିନି ତାଙ୍କୁ ସେ ଯେଉଁମାନେ କୁହନ୍ତି ମୁଁ କିଛି କରିବିନି ନା ସେ ଭକ୍ତି କରନ୍ତି ନା ସଂସାର କାମ କରନ୍ତି ମଝି ବୁଝା ରୁହନ୍ତି ତାଙ୍କ ମଠ ଭଲ ଲାଗିବନି ଭଗବାନଙ୍କ ସେବା ବି ଲାଗିବନି ସଂସାର ବି ଭଲ ଲାଗିବ ସେମିତି ଆର୍ଟିଫିସିଆଲ ନିଷ୍କାମ ହେଇପାରିବନି କୃତ୍ରିମ ଭାବରେ କେବେ ହେଇପାରିବନି କୃଷ୍ଣଙ୍କ ସୁଖ ବାସନା କଲେ ତୁମେ ନିଷ୍କାମ ହେଇପାରିବ ସେ ଦୁଇ କୂଳ ହରେଇଲେ ଆଉ ଭକ୍ତି କରିବା ତମର ଇଚ୍ଛା ହବ ଭଗବାନ ପାଇଁ କରିବା ଇଚ୍ଛା ହବନି ସଂସାର କରିବା ପାଇଁ ଇଚ୍ଛା ହବନି ତୁମେ ତ କାମନା ମୁକ୍ତ ହେଇପାରିବନି କାମନା ହେଉଛି ବୋଧ କାମନା ପ୍ରସ ଯଦି କାମନା ନାହିଁ କୃଷ୍ଣ ପାଇଁ କାମନା ସେବା କର ତାହେଲେ ତୁମର କୃଷ୍ଣ ସୁଖ ବାସନା ଆସିବ ଖାଲି ତୁମେ ବସିକି ରହିପାରିବନି ତୁମ କାମନା ଉଦ୍ବେଳିତ କରିବ ହିଁ କରିବ ଜୟଦି ମହାରାଜ ଯେତେବେଳେ ସେ ଯୋଉ କାମନା କଥା କହୁଛନ୍ତି ଛାଗ ଛାଗଳି କଥା କହିଲେ ନା ତାଙ୍କ ତ ପାଖରେ ବସିଛନ୍ତି ଗୋଟେ ଆସନରେ ବସିଛନ୍ତି ସେଇଟା ଏଇ ଷ୍ଟୋରିଟା କହିଦେଇକି ସେ ବାହାରିକି ଯିବେ ନା ଆଉ ଛାଗଳ ଆଉ ଛାଗ ଛାଗଳି କଥା କହୁଛନ୍ତି ନା ନିଜକୁ କହୁଛନ୍ତି ଛାଗ ଦେବ ଜାଣିକି ଛାଗଳି କଥା କହୁଛନ୍ତି ବଡ଼ ସୁନ୍ଦର ମାର୍ମିକ ଗୋଟେ ଉପାଖ୍ୟାନ ଦେଇଛନ୍ତି ସେଠୁ ଲାଷ୍ଟକୁ ସେ କଥା କହୁଛନ୍ତି ସମ୍ବନ୍ଧ ସୋପି ହଜାୟା କୁପଲବ୍ଧୟା କାଲମ୍ ବହୁତି ତମ ଭଦ୍ରେ କାମ ଛାଗଳ ତା ଅଣ୍ଡକୁ ସବୁ କାଟିଦେଲା ସେ ଛାଗ କିଏ ଛାଗଳର ତା ମାଲିକ ତାପରେ ତାକୁ ଯୋଡ଼ି ଦିଆଗଲା ତାଙ୍କ ଶୁକ୍ରାଚାର୍ଯ୍ୟ ଅଭିଶାପ ଦେଇଥିଲେ ମାନେ ସେ ନିଜକୁ ଛାଗ ବୋଲି କହୁଛନ୍ତି ନା ମତେ ଅଭିଶାପ ଦେଇଥିଲେ କିଏ ଶୁକ୍ରାଚାର୍ଯ୍ୟ କିନ୍ତୁ ମୁଁ ତ ସନ୍ତୁଷ୍ଟ ନଥିଲି ସେଥିପାଇଁ ମୁଁ କାନ୍ଦିଲି ମାଝେ କାନ୍ଦିଲି ନା ମୁଁ ତୁମ କନ୍ୟା ସହିତ ସନ୍ତୁଷ୍ଟ ନା ମତେ ଦିଅ କହିଲା ହଁ ସେ ଛାଗକୁ ବର୍ତ୍ତମାନ ଜୀବନ ଦିଆଗଲା ସେ ନିଜକୁ କହୁଛନ୍ତି କିନ୍ତୁ ସେଠି ସେ କଥା ସେ କହୁଛନ୍ତି କାଲ ବହୁତ ଇଥମ ଭଦ୍ରେ ତାକୁ କଷ୍ଟ ଦଉନାହାନ୍ତି କାହାକୁ ନିଜ ସ୍ତ୍ରୀକୁ ଭଦ୍ରେ ବହୁତ ଦିନ ଚାଲିଗଲା କାମେ ଅଦ୍ୟାପି ନ ଦୁଶ୍ୟତି ମୁଁ ସେଇ ବ୍ୟକ୍ତି ସିଏ ବୁଝିପାରୁନଥିଲେ ଏଇ ଛାଗ ଛାଗଳି ଗୋଟେ ମଜା ଗପ ବୋଧେ କିଏ ଦେବଜାନୀ ଭାବୁଥିଲେ ଦେବଜାନୀ ଜ୍ଞାନୀ ଶୁକ୍ରାଚାର୍ଯ୍ୟଙ୍କ ତ ସବୁବେଳେ ରୁହନ୍ତି ଆଉ ଜ୍ଞାନୀ ଲୋକ ଲାତ ମାରିଲେ ମହାରାଜ କୁହନ୍ତି ଆଉ ଜ୍ଞାନୀ ଲୋକ ଲାତ ମାରିଲେ ବି ସେ ସେଥିରେ ଜ୍ଞାନ ଥିବ ଗଧଙ୍କ ପାଖରେ ରହିକି କଣ ଲାଭ ଲାତ ମାରିବ ସାଧୁ ସାଧୁ ଗାଳିରେ ହେଲେ ବି ସେଥିରେ ଦୀପ କଥା ଶିଖିବ ସାଧୁର ଗାଳିରେ ବି ଶିଖିବ ମୂର୍ଖର ଉପଦେଶ ବି ଶିଖିପାରିବନି ଏଇଟା ମୂର୍ଖଟା ଆଉ ଜ୍ଞାନୀ ଧରିଦେଲେ ସିଏ କିଏ ଦେବଜାନୀ ଆଉ ଦେବଜାନୀ ସେଥିପାଇଁ ସାଙ୍ଗେ ସାଙ୍ଗେ ଦେବଜାନୀ ପଳେଇଗଲେ ନା ତାକୁ ବି ସେ ସ୍ଥିତି ହେଇଗଲା। କାଲ ବହୁତିଥି ଭଦ୍ରେ, ବହୁତ ଦିନ ଚାଲିଗଲା, କାମେ ଅଦ୍ୟାପି ନ ତୁଷ୍ୟତି। ମୁଁ ଖୋଲିକି କହୁଛି, ମୁଁ ହେଉଛି ଛାଗ, ମୁଁ ଆଜି ପର୍ଯ୍ୟନ୍ତ ତୁଷ୍ଟ ହେଇନି। ହଜାର ବର୍ଷ ମାଗିଲି, ଯାହା ଭାବନା ଥିଲା ମାନସିକ ବିକାଶ ସେ ଭୁଲି ଯାଇଛି। ତଥା ଭାଗବତ ବାଣୀନା ଆଜି ମନ ଟୀକା ଭାଗବତ ମତେ ବହୁତ ଭଲ ଲାଗେ, ଶୋକ ପଡ଼ିଲେ ମତେ ଅନ୍ତର ଟିକେ ଭଲ ଲାଗେ, ବହୁତ ଦିନ ଭାଗବତ କହିବି। ତଥାହମ କୃପଣମ ଶୁଭ୍ରେ ଭଗବତ୍ୟା ପ୍ରେମ ଜନ୍ତ୍ରିତା, ଯେମିତି ସେ ଛାଗର ଅବସ୍ଥା ହେଇଥିଲା ମୋର ସେ ଅବସ୍ଥା, ତୁମ ପ୍ରେମରେ ମୁଁ ଗୋଟେ ଯନ୍ତ୍ର ହେଇଯାଇଥିଲି, ତୁମକୁ ଏତେ ଭଲ ପାଉଥିଲି, ଗୋଟେ ଯନ୍ତ୍ର ଭଳିଆ ରହିଥିଲି, କୃପଣ ହେଇଯାଇଥିଲି। ମୁଁ ଜଣେ ଏତେ ବଡ଼ ମହାନ ପୁରୁଷ ଆଉ, କିନ୍ତୁ ତାଙ୍କୁ ଗାଳି ଦେଉନାହାନ୍ତି, ଶୁଭ୍ରୁ ପୂର୍ବ ଶ୍ଳୋକରେ ଭଦ୍ରେ ତୁମ ପ୍ରେମରେ ମୁଁ ଯନ୍ତ୍ରିତ ହେଇଯାଇଥିଲି। ଆତ୍ମାନମ ନା ବି ଜାଣନ୍ତି ମୋହିତ ତବ ମାୟା, ମୁଁ ନିଜେ ଜାଣିପାରୁନଥିଲି ମୁକେଶ କାହିଁ ଜାଣିପାରୁନଥିଲ ତବ ମାୟା, ତୁମେ ଯୋଉ ମତେ କପଟକୁ, ତୁମର ଯୋଉ ଦୃଷ୍ଟି, ତୁମର କଥାଭାଷା, ତୁମର ଭଙ୍ଗୀ, ତୁମର ଆଚରଣ ମତେ ପୁରା ମାୟାରେ ଏମିତି ମତେ କପଟରେ ଏମିତି ହେଇଥିଲ। ଏକ ହଜାର ବର୍ଷ ବ୍ୟତୀତ ହେଇଗଲା, କିନ୍ତୁ କୌଣସି ପରିବର୍ତ୍ତନ ମୋର ହେଇନି, ତେଣୁ ମୁଁ ବର୍ତ୍ତମାନ ଆଉ ରହିବିନି, ବିହାୟ କାମା ମୁଁ ପଳେଇବି। ଦେବଜାନୀ କହିକି ଉଠିକି ଯିବେ, ତ ଦେବଜାନୀ ପଳେଇ ଯିବେ ସଙ୍ଗେ ସାଙ୍ଗେ, ନିଷ୍କାମ ନହେଲେ ନିଷ୍କାମ ହଉଛି ପ୍ରପଦ କହୁଛନ୍ତି ନା, କୃଷ୍ଣଙ୍କ କିଛି କରିବାଟା ହଉଛି ରାଗ ଆସୁଛି, ଦୋଷ ଆସୁଛି, କାହିଁକି ଅଛି କାମନାର ଯୋଉ ନା, ଆଉ କାମନା ଯେ ତୁମର ଯିଏ କାମନାରେ ବାଧା କଲା ତା ପ୍ରତି ମୋ ଶତ୍ରୁ ଭାବ ହେଲା, ଯିଏ କାମନାରେ ତୁମକୁ ସାହାଯ୍ୟ କଲା ତା ପ୍ରତି ଆସକ୍ତି ହେଲା। କହିଲେ ଯଦାନ କୁରୁତେ ଭାବ ସର୍ବଭୂତି ସୁମଙ୍ଗଲମ, ଦେବଜାନୀ ଯେ ପର୍ଯ୍ୟନ୍ତ ଆମେ ସବୁ ଜୀବର ମଙ୍ଗଳ ଚିନ୍ତା ନ କରିବା, ସର୍ବଭୂତି ସୁମଙ୍ଗଲମ, ଯଦାନ କୃତେ ଭାବମ, ଇଏ ଭଗବାନଙ୍କର ଲୋକ, ସର୍ବଭୂତି ସୁମଙ୍ଗଲମ, ମୋ ଦୃଷ୍ଟିରେ ଆପୁଂସ ତାର ସମଦୃଷ୍ଟି ହେଇଯାଏ, ସର୍ବସୁଖ ତଦା ସୁତ ବ୍ରହ୍ମ ନା ଇତ ସୁ ଜ୍ଞାନ ନା। ସେଠି ହେଲେ ଭକ୍ତି ବାସ ଲାଷ୍ଟ ଜିନିଷ ଲେଖିଲେ ନା ବ୍ୟାସଦେବ, ଭକ୍ତିଙ୍କୁ ଭକ୍ତ ଅରାଧରେ ଲାଗିଯାଇଥିଲା ତାଙ୍କ ପାଖରେ, ଭକ୍ତି ସବୁ ଅଲଗା ପୁରାଣ ମାନଙ୍କରେ ଯାହା ସବୁ ଲେଖିଛନ୍ତି ପର୍ଯ୍ୟନ୍ତ ଭକ୍ତି ଭିତରେ ଭିତରେ ରହିଥିଲେ। ଏଠି ଭକ୍ତି ହେଲା ଭାଗବତଙ୍କର ପ୍ରକାଶ ନା, ସେଥିପାଇଁ ସେ କହୁଛନ୍ତି କେତେ ସୁନ୍ଦର ସବୁ, ତସ୍ମାତ୍ ଏତତ୍ ମୟମ୍ ତ୍ୟକ୍ତା ବ୍ରହ୍ମଣାଧ୍ୟାୟ ମାନସମ୍, ମନରେ ମୁଁ ତୁମେ ଯୋଉ ତୁମ ମାୟାରେ ମୋହିତ ହେଇଥିଲି, ବର୍ତ୍ତମାନ ବ୍ରହ୍ମଣାଧ୍ୟାୟ ମାନସ, ମୋ ମନରେ କେବଳ କୃଷ୍ଣଙ୍କୁ ଚିନ୍ତା କରିବି, ତୁମକୁ ଛାଡ଼ିଦେବି, ନିର୍ଦ୍ୱନ୍ଦ ନିରହଙ୍କାର ଚରିଷ୍ୟାମି ମୃଗେଇ ସହ, ମୁଁ ସେ ସମାନ ଶବ୍ଦ ଭଗବାନ ଯାହା କହୁଛନ୍ତି, ଇଏ ଦେଖ ମୋ ନିରହଙ୍କାର ସଶାନ୍ତି ମଧ୍ୟ ଗଚ୍ଛତି, ସେ ସେଇଟା କହୁଛନ୍ତି ଭାଗବତରେ। ଭକ୍ତର ଅନୁଭବଟା ଭାଗ ସର୍ବାଂସରତି ନିସ୍ପୃହ ନିର୍ମମ ନିରହଙ୍କାର ଶବ୍ଦ ଲାଗିଲା, ସେଠି ସେ କଥା କହୁଛନ୍ତି ତୁମେ ବ୍ରହ୍ମଣ୍ୟ କରିବି, ଆଉ ଚରିଷ୍ୟାମି ମୃଗେଇ ସହ, ମୁଁ ମୃଗ ସହ ବୁଲିବି। ସେକୃପା ତ ଭାରି ରସିକ ନା, ଯେତେ ରସିକ ଅଛନ୍ତି ଭକ୍ତି ରସିକ, ମାନେ ସେ ତ ସବୁ ରସ ଆଚାର୍ଯ୍ୟ ରହିଲେ କି ଆମର ରଘୁନାଥ ରୂପ ଭକ୍ତି ରସିକ ଯୋଉ, ମାନେ ଭକ୍ତ ଭକ୍ତି ତତ୍ତ୍ୱ କହିଲା ବେଳେ ସେ ତାଙ୍କ ରସ ଆପ୍ଲୁତ ହଉଛି। ଚକ୍ରପା ସେଠି ସେ ଲେଖୁଛନ୍ତି ତାଙ୍କ ଟୀକାରେ, ମୁଁ ତ ଆଗରୁ କୁହେ ଚଳେ ତ ବହୁତ ଭଲ ଲାଗେ ମତେ, ସେଠି ସେ କହୁଛନ୍ତି ଆଗରୁ କ୍ରୀଡ଼ା ମୃଗ ସାଙ୍ଗରେ ବୁଲୁଥିଲି, ବର୍ତ୍ତମାନ କୃଷ୍ଣ ସାର ମୃଗଙ୍କ ସାଙ୍ଗରେ ବୁଲିବି, ମତେ ନଚଉଥିଲ ତୁମେ, ବର୍ତ୍ତମାନ ମୁଁ କୃଷ୍ଣ ସାର ମୃଗ, କୃଷ୍ଣଙ୍କ ସାଙ୍ଗରେ ଯୋଉ ମୃଗମାନେ ବୁଲନ୍ତି, କୃଷ୍ଣ ସାର ମୃଗ ଭାରି ପବିତ୍ର, ମୁଁ ତାଙ୍କ ସାଙ୍ଗରେ ବୁଲିବି, କେଉଁଠି ନା ବୃନ୍ଦାବନ ବିଚରଣ କରିବି। କୃଷ୍ଣ ସାର ମୃଗମାନେ ଯେମିତି ବୃନ୍ଦାବନ ବିଚରଣ କରନ୍ତି, ବ୍ରହ୍ମଣ ଧ୍ୟାୟ ମାନସ, ମୁଁ ତୁମ କଥା ରହିବିନି, ପଳେଇବି। ଡାକିଲେ ପୁତ୍ରମାନଙ୍କୁ, ଆଉ ଡାକି ସବୁ ମୁଁ ଭାଗ କରିଦେଲା, ଭାଗ କରି ଚାଲିଲେ। ସୁନ୍ଦର ତାଙ୍କ ବିଦାୟଟା ଏତେ ସୁନ୍ଦର ଦେଇଛନ୍ତି ସୁଖଦେବ, ଯେଉଁଭଳି ପକ୍ଷୀମାନେ ସବୁ ପଳାନ୍ତି ନିଡ଼କୁ ସନ୍ଧ୍ୟା ହେଇଗଲେ, ସନ୍ଧ୍ୟା ହେଲେ ଯେମିତି ଭାଗବତରେ ପ୍ରସଙ୍ଗଟା ବାରମ୍ବାର ଆସୁଛି, ଯେତେବେଳେ ସନ୍ଧ୍ୟା ହେଇଯାଏ କଣ କରିବି, ଯେତେ ସନ୍ଧ୍ୟା ହେଇ କଳ ତାଙ୍କର ବନ୍ଦ ହେଇ ନିଡ଼ ଫେରିବେ ନା, ସବାନ୍ଥମ ଶରଣମ ଯଥା, ପାନ୍ଥକୁ ଫେରୁଛନ୍ତି, ପାଦମୂଳ ନମୁଞ୍ଚନ୍ତି, ଭାଗବତ ବାଣୀ ଆଉ ସୁପାନ୍ଥ ଶରଣମ ଯଥା, ନିଜ ଘରକୁ ଫେରିଲେ ଯେମିତି ଲୋକ ବହୁ ପରିଶ୍ରମ କରିକି ନିଜ ଘରକୁ ଫେରୁଛି, କେତେ ଶାନ୍ତି ସେଗୁଡ଼ା ଭକ୍ତିରେ, ଏତେ କଷ୍ଟ ଜୀବନ ପରେ ଆମେ ଆଜି ଗୋଟେ ଆଲୋକ ପାଇଛେ, କିନ୍ତୁ ପଳେଇବା ସେଠି ଘରକୁ ପଳେଇଯିବା, ଏଇ ସଂସାର ଥିଲା ପାଇଁ କେବେ ଶାନ୍ତି ହୋଇପାରିବନି, ଲୋଭ ମାତ୍ସର୍ଯ୍ୟ ଈର୍ଷା ଦ୍ୱେଷ କାମନା ସବୁ ତୁମକୁ, କିନ୍ତୁ କରିବ କ'ଣ, କେବଳ ସେ ତାଙ୍କୁ ସ୍ମରଣ କରିକରି ପ୍ରାର୍ଥନା କରିକରି କେବଳ ଯାଇପାରିବ। ସେ ଯାହା କହିଲେ ଚରିଶ୍ୟାମି ମୃଗେଇ ସହ ବ୍ରହ୍ମଣ ଧ୍ୟାୟ ମାନସ, କୃଷ୍ଣଙ୍କୁ ଚିନ୍ତା କରିକି ମୁଁ ମୃଗମାନଙ୍କ ସାଙ୍ଗରେ, ଏବେ କ୍ରୀଡ଼ା ମୃଗ ତୁମେ କରିଥିଲ, ତୁମ ସାଙ୍ଗରେ ମୁଁ ବୁଲୁଥିଲି, ବର୍ତ୍ତମାନ ତୁମ ସାଙ୍ଗରେ ରହିବିନି, ମୁଁ ମୃଗମାନଙ୍କ ପାଖରେ ରହିବି, କୃଷ୍ଣ ସାର ମୃଗ ପାଖରେ ରହିବି। କୃଷ୍ଣଙ୍କ କାମନା ତ୍ୟାଗ ନକଲି କେମିତି, ଆଉ କାମନା ତ୍ୟାଗ ମାନେ କୃଷ୍ଣ ବହୁତ ସୁନ୍ଦର ସମୟ ହେଲେଣି, କାଲି ଦେଖି ଭକ୍ତ ତେଣୁ ଜଣଙ୍କୁ କଥାରେ ସାର ହେଲା କାମନା ଆମେ ଶୂନ୍ୟ ହେଇପାରେ କୃଷ୍ଣଙ୍କ ପାଇଁ, ସେ ପୂର୍ବତ ଜାଣିଛନ୍ତି ନା, ସେ ଭଗବାନଙ୍କ ଲୋକ ଥିଲେ ନା, ସେ ସବୁବେଳେ ବସିବାକୁ ଦଉନଥିଲେ, ସବୁ କାହାକୁ ବସିବାକୁ ଦଉନଥିଲେ, ଏଇମାନେ ପୂର୍ବ ଶିଷ୍ୟ ମାନେ ସେତେବେଳେ ସବୁ ଏଜୁକେଟେଡ୍, ସବୁ ଭଲ ଭଲ ଯାଉ ଏତେ କ୍ୱାଲିଫିକେସନ ଅଛି ନା, ଏମାନେ କିଛି କରିବେ କାରଣ କୃଷ୍ଣ ମାଇଁ କରନ୍ତି, କୃଷ୍ଣ ମାଇଁ କଲେ ଏମାନେ କଣ ହେଇଯିବେ, ନିଷ୍କାମ ହେଇଯିବେ, କୃଷ୍ଣ ମାଇଁ କିଛି ହେଇପାରିବେ, ନିଷ୍କାମ ମାନେ ନୁହେଁ ଯେ ମୁଁ କିଛି କରିବିନି, ମୋର କି ଦରକାର ଟଙ୍କା ଦରକାର, ନିଷ୍କମ ମାୟାବାଦୀ ମାନେ ସବୁ କରନ୍ତି, ତାଙ୍କୁ ପଇସା ଦେବାକୁ ମୁଁ ନେବିନି, ମୋର କି ଦରକାର, ମୋତେ ଶୁଖିଲା ରୁଟି, ହଁ ଏଇଟା ଘରେ ଲୋକ ପସନ୍ଦ କରି, ଆମର କୃଷ୍ଣ ପାଇଁ, କୃଷ୍ଣଙ୍କ ସୁଖ ପାଇଁ ସବୁକିଛି କରିବା ହଉଛି ବୈରାଗ୍ୟ, ଆଉ ସେଥିରେ ନିଜର ସୁଖ ନଥିବ ସେଇଟା ହଉଛି ପ୍ରକୃତ ବୈରାଗ୍ୟ। ଆମର ବୈରାଗ୍ୟର ସଂଜ୍ଞା ହଉଛି ଏଇଆ, ସବୁ କୃଷ୍ଣଙ୍କ ପାଇଁ କରାଯିବ ପାଇଁ ସେଥିରେ କିଛି ନଥିବ, ସେଇଟା ହଉଛି ପ୍ରକୃତ ବୈରାଗ୍ୟ। ତେଣୁ ଶ୍ଳୋକ ରହିଲା ବିହାୟ କାମାନ ସର୍ବାନ୍ ପୁମାନ ଶରତେ ନିଃସ୍ପୃହ ନିର୍ମ ନିରହଙ୍କାର ସଶାନ୍ତି ମଧ୍ୟ ଅଛନ୍ତି, କାଲି କି ପ୍ରବନ୍ଧ ଠାକୁର ହରେ କୃଷ୍ଣ ଜୟ ଭଗବତ ଗୀତା କି ଜୟ ଶ୍ରୀଲ ପ୍ରଭୁପାଦ ଜୀ ମହାରାଜ କି ଜୟ ଶ୍ରୀଲ ଗୁରୁଦେବ କି ଜୟ ଗୀତା ଗୌର ପ୍ରମାଣ।